श्रीमद्भागवतम दशम स्कंद 27 अध्याय श्लोक संख्या 12-13 आम गोटे श्लोक पाठ करवा। स्वसृष्टमिदमापीय स्वसृष्टमिदमापीय शयानं सहस्रक्तिभिः शयानं सहस्रक्तिभिः तदन्ते बुधयां चक्रुः तदन्ते बुधयां चक्रुः तर्लिङ्गैः श्रुतयः परम् तर्लिङ्गैः श्रुतयः परम् स्वसृष्टमिदमापीय शयानं सहस्रक्तिभिः तदन्ते बुधयां चक्रुः तर्लिङ्गैः श्रुतयः परम् स्वसृष्टमिदमापीय शयानं सहस्रक्तिभिः तदन्ते बुधयां चक्रुः तर्लिङ्गैः श्रुतयः परम् स्वसृष्टमिदमापीय शयानं सहस्रक्तिभिः तदन्ते बुधयां चक्रुः तर्लिङ्गैः श्रुतयः परम् तदन्ते बुधयां चक्रुः तर्लिङ्गैः श्रुतयः परम् सृष्टमिदमापीय शयानं सहस्रक्तिभिः तदन्ते बुधयां चक्रुः तर्लिङ्गैः श्रुतयः परम् सुसृष्टमिदमापीय शयानं सहस्रक्तिभिः तदन्ते बुधयां चक्रुः तर्लिङ्गैः श्रुतयः परम् स्वसृष्टमिदमापीय शयानं सहस्रक्तिभिः वदन्ते बुधयां चक्रुः तर्लिङ्गैः श्रुतयः परम् ଏ ଦୁଇଟି ଶ୍ଲୋକ ରହିଛନ୍ତି। ଆମେ ଗୋଟିଏ ଶ୍ଲୋକ ଲେଖିଲେ ରଖିଦେଇଛେ, ଆଉ ଗୋଟିଏ ଶ୍ଲୋକ ପାଠ କରିଦେବା। ଯଥା ଶୟାନଂ ସ୍ୱରାଜଂ ବନ୍ଦିନ ତତ୍ପରାକ୍ରମେହି ପ୍ରତ୍ୟୁଷେଭ୍ୟ ଶ୍ଲୋକୈ ବୋଧୟନ୍ତେ ଅନୁଜୀବିନ। ଏ ଶ୍ଲୋକର ଅନୁବାଦ ଏଭଳି ଭାବରେ ହେଉଛନ୍ତି, ସନନ୍ଦନ ଉତ୍ତର ପ୍ରଦାନ କଲେ, ଇତିପୂର୍ବରୁ ସେ ଯେଉଁ ଜଗତ ସୃଷ୍ଟି କରିଥିଲେ ତାହାକୁ ପ୍ରତ୍ୟାହାର କରିବା ପରେ ଭଗବାନ ଯେପରି ନିଦ୍ରାରତ ରୂପେ କିଛି ସମୟ ଶୟନ କରିଥିଲେ ଏବଂ ତାଙ୍କର ସମସ୍ତ ଶକ୍ତି ତାଙ୍କ ମଧ୍ୟରେ ସୁପ୍ତ ଥିଲା, ଯେତେବେଳେ ପରବର୍ତ୍ତୀ ସୃଷ୍ଟିର ସମୟ ହେଲା, ଠିକ୍ ଯେଉଁପରି ଭାବରେ କବିଗଣ ପ୍ରତ୍ୟୁଷରେ ରାଜାଙ୍କ ସମୀପବର୍ତ୍ତୀ ହୋଇ ତାଙ୍କର ବିକ୍ରମ ସମୂହ ଆବୃତ୍ତି ମାଧ୍ୟମରେ ରାଜାଙ୍କୁ ଜାଗ୍ରତ କରି ରାଜାଙ୍କ ସେବା କରନ୍ତି, ସେହିପରି ଭାବରେ ମୂର୍ତ୍ତିମାନ ବେଦ ସକଳ ଭଗବାନଙ୍କ ମହିମା କୀର୍ତ୍ତନ ଦ୍ୱାରା ତାଙ୍କୁ ଜାଗ୍ରତ କଲେ। ହରେ କୃଷ୍ଣ ଅପସ୍ତ ଭକ୍ତ ସଜନବନ୍ଧ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଏ ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ତେଣୁ ଆ ଭିତରେ ଆମର ଆମେ ପୂର୍ବ ଶ୍ଲୋକ ପାଠ କରିଥିଲେ 9 ଶ୍ଲୋକ, 10 କଥା ବାକି ଥିଲେ, କଥା ହେଇନଥିଲେ, ଆ ଭିତରେ ଅନ୍ୟାନ୍ୟ ସବୁ କାର୍ଯ୍ୟକ୍ରମ ପଡ଼ିଗଲା। ତେଣୁ ଆମେ 10 ଶ୍ଲୋକରୁ କହିବା। 9 ଶ୍ଲୋକରେ ଭଗବାନ କହୁଥିଲେ ଏଇ କଥା, ଇଏ କଥା କିଭଳି ଭାବରେ ରହିଛି ନା, କଥାରେ 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 କଥା, ଏଇଭଳି ଭାବ ସବୁ ରହିଛି। ଏ ପ୍ରଶ୍ନ ପଚାରିଛନ୍ତି ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହୁଛନ୍ତି। ସୁଖଦେବ ଗୋସ୍ୱାମୀ ସିଧାସଳଖ ଉତ୍ତର ନ ଦେଇକିରି ସେ ନାରଦ ମୁନି ନାରାୟଣଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲେ ସେଇ କଥାଟି କହିଛନ୍ତି। କାରଣ ଏକା ପ୍ରଶ୍ନ ନାରଦ ମୁନି ପଚାରିଥିଲେ ନାରାୟଣ ଋଷିଙ୍କୁ, ନାରାୟଣ କହିଲେ ବୈକୁଣ୍ଠର ନାରାୟଣ ହୁଅନ୍ତି, ଇଏ ହେଉଛି ବୈଦ୍ୟନାଥରେ ଯେଉଁ ରହିଛନ୍ତି ନାରାୟଣ, ଆମେ ଆଲୋଚନା କରିଥିଲେ, ଇଏ ହେଉଛନ୍ତି ଧର୍ମ ଏବଂ ମୂର୍ତ୍ତିଙ୍କର ପୁତ୍ର ନାରାୟଣଙ୍କୁ ପଚାରିଥିଲେ। ସେ ନାରାୟଣ ମଧ୍ୟ ସିଧାସଳଖ ଉତ୍ତର ନ ଦେଇକି ସେ ଆଉ ଗୋଟେ ଏଇ ପ୍ରଶ୍ନଟି ପଚାରିଥିଲେ, ଚାରି କୁମାର ସନକ ସନାତନ ସନନ୍ଦନ ସନତ କୁମାର ତାଙ୍କ ଭିତରୁ ତିନି ଭାଇ ପ୍ରଶ୍ନ ପଚାରିଥିଲେ ସନନ୍ଦନ ଋଷିଙ୍କୁ। ଚାରି ଭାଇ ସମାନ ତାଙ୍କର ଶକ୍ତି ରହିଛି, କିନ୍ତୁ ତଥାପି ଜଣଙ୍କୁ ସେ ମୁଖ୍ୟ କରି ବାସାସନରେ ବସେଇକିରି ତାଙ୍କୁ ପ୍ରଶ୍ନ ପଚାରିଛନ୍ତି, ଏହି ପ୍ରଶ୍ନ ପଚାରିଥିଲେ। ତେଣୁ ସନନ୍ଦନ ଋଷି ତାହାର ଉତ୍ତର ଦେଇଥିଲେ କେଉଁଠି ନା ଜନଲୋକରେ। ଜନଲୋକଟା କେଉଁଠି ନା ଆମେ ଯେଉଁ ରହିଛେ ପୃଥିବୀ, ଆ ଉପରେ ରହିଲା ଭୂବଲୋକ, ତା ଉପରେ ରହିଲା ସ୍ୱର୍ଗଲୋକ, ତା ଉପରେ ହେଉଛି ମହତ ଲୋକ, ତା ଉପରେ ହେଉଛି ଜନଲୋକ। ଜନଲୋକର ସମ୍ବାଦ ଆମେ ବର୍ତ୍ତମାନ ଶୁଣୁଛେ, କେତେ ବଡ଼ ଭାଗ୍ୟ, ଚିନ୍ତା କରନ୍ତୁ। ଭାଗବତ ଶାସ୍ତ୍ର ଏଭଳି ରହିଛି, ଭାଗବତଙ୍କ କଥା କହିଲା ମାନେ ଆମେ ଖାଲି ଏଇଟା ଚିନ୍ତା କରୁଛେ, ଏତେ ଭାଗ୍ୟ ଆମର। ତେଣୁ ଏଇ ଭାଗବତ ଜନଲୋକର କଥା କିଏ ଜାଣିଛନ୍ତି? ବୈଜ୍ଞାନିକ ମାନେ କହୁଛନ୍ତି କ'ଣ ଚନ୍ଦ୍ରଯାନ ପଠେଇ ଚନ୍ଦ୍ରଲୋକର କଥା କ'ଣ ଜାଣିଲେ? ସେମାନେ ଚନ୍ଦ୍ରଲୋକ ବିଷୟରେ କ'ଣ ଜାଣିଲେ? ଖାଲି ଚାଲି ଗଲେ ବୋଲି କେତେ କ'ଣ ନ୍ୟୁଜ୍ ହେଇଗଲା, ଚନ୍ଦ୍ରଲୋକ ବିଷୟରେ କ'ଣ କିଛି ଆସୁଛି ତଥ୍ୟ? କିନ୍ତୁ କେତେ ଲୋକ ସବୁ ରହିଛି, କେତେ ରହିଛି କଥା, ଜନଲୋକର କଥା ଭାଗବତରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଏ ଭୌତିକ ଜଗତ ହେଉଛି, ଏ ଭୌତିକ ଜଗତ ଯେଉଁ ସୃଷ୍ଟି ହେଉଛି, ବ୍ରହ୍ମାଙ୍କର ଗୋଟେ ଦିନରେ ସୃଷ୍ଟି ହୁଏ। ବ୍ରହ୍ମାଙ୍କର ଯେତେବେଳେ ରାତ୍ରି ହୋଇଯାଏ, ବ୍ରହ୍ମା ଯେତେବେଳେ ଶୟନ କରନ୍ତି, ସେତେବେଳେ ଭୌତିକ ଜଗତ ସ୍ୱର୍ଗଲୋକ ପର୍ଯ୍ୟନ୍ତ ଧ୍ୱଂସ ହୋଇଯାଏ। ଏ ପୃଥିବୀ ଲୋକ ଉପରେ ହେଉଛି ଭୂବଲୋକ, ତା ଉପରେ ହେଉଛି ସ୍ୱର୍ଗଲୋକ, ସ୍ୱର୍ଗଲୋକ ପର୍ଯ୍ୟନ୍ତ ଧ୍ୱଂସ ହୋଇଯାଏ। ତେଣୁ ଏତେ ଉତ୍ତାପ ହୁଏ ତା ଉପରେ ଯେଉଁ ରହିଛି ମହତ ଲୋକ, ମହତ ଲୋକରେ ଭୃଗୁ ଆଦି ଋଷିମାନେ ରହିଛନ୍ତି, ସେମାନେ ସେଠି ରହିପାରନ୍ତି ନାହିଁ, ସେମାନେ ଜନଲୋକକୁ ଯାଆନ୍ତି। ଜନଲୋକରେ ଚାରି କୁମାର ରହିଛନ୍ତି, ସନକ ସନାତନ ସନାତନ ସନନ୍ତ କୁମାର, କେତେ ବଡ଼ ଭାଗ୍ୟ ଆମେ ଚିନ୍ତା କରନ୍ତୁ। ଆମେ ସେସବୁ କଥା ଶୁଣୁଛେ, କେଉଁଠି କ'ଣ ରହିଛି, ସମଗ୍ର ବିଶ୍ୱର କଥା ଆମେ ଏଇଠି ବସିକି ଶୁଣିପାରିବା, ଜାଣିପାରିବା। ତେଣୁ ଯେତେବେଳେ 1969 ଯେତେବେଳେ ବୈଜ୍ଞାନିକମାନେ କହିଲେ ଆମେ ଯାଇଥିଲୁ ବୋଲି ଚନ୍ଦ୍ରଲୋକକୁ, ସେହି ସମୟରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିଥିଲେ ପ୍ରଭୁପାଦ ମହାରାଜଙ୍କୁ ଯେ ଆପଣଙ୍କର କ'ଣ ମନ୍ତବ୍ୟ। ପ୍ରଭୁପାଦ ମହାରାଜ କହିଲେ ସେମାନେ ଯାଇନାହାନ୍ତି, ଯାଇନାହାନ୍ତି। ଏଇଟା ଶୁଣିକି ଯଦିଓ ସବୁ ଦେଖୁଥିଲେ, ଆମେ ଟେଲିଭିଜନ ଦେଖୁଥିଲୁ, ହଁ ସବୁ ଯାଇଛନ୍ତି ବୋଲି, କିନ୍ତୁ ଆମର ଚକ୍ଷୁରେ ଯାହା ଦେଖିବା ସେଇଟା ଠିକ୍ ସତ୍ୟ ନୁହଁ। ତେଣୁ ଏ ବିଷୟରେ କୁହାଯାଇଛି, ପ୍ରଭୁପାଦଙ୍କର କେତେଜଣ ଶିଷ୍ୟ ମଧ୍ୟ ତାଙ୍କୁ ତ୍ୟାଗ କରିଦେଲେ, କହିଲେ କନଜରଭେଟିଭ ବ୍ୟକ୍ତି କହିକି ତାଙ୍କୁ ତ୍ୟାଗ କରିଦେଲେ। କିନ୍ତୁ ପରେ ବୈଜ୍ଞାନିକମାନେ କହିଲେ ପ୍ରକୃତରେ ସେମାନେ ଯାଇନାହାନ୍ତି ବୋଲି। ଯାହା ହଉ, ଏଇସବୁ ବିବାଦ ମାନ ବିଷୟରେ ଆମେ ଆଲୋଚନା କରିବା ନାହିଁ। ଆମର ବୈଦିକ ଶାସ୍ତ୍ର ଭାଗବତ ଶାସ୍ତ୍ରରେ ସବୁ ଶାସ୍ତ୍ରର ସାର ଜିନିଷଟା ଆମେ ପାଉଛେ। କୋଟି କୋଟି ଗ୍ରନ୍ଥ ରହିଛନ୍ତି ବୈଦିକ ଶାସ୍ତ୍ର, ଶ୍ରୁତି ସ୍ମୃତି ପୁରାଣ ଆଦି ପଞ୍ଚରାତ୍ରିକ ବିଧି ବିନା ଶ୍ରୁତି, ଏଇ ଶ୍ରୁତିର ଶବ୍ଦ କଥା କୁହାଯାଇଛି ଶ୍ରୁତି ଶାସ୍ତ୍ର। ସେହିଭଳି ଭାବେ ସ୍ମୃତି ଶାସ୍ତ୍ର ରହିଛନ୍ତି, ସେହିଭଳି ଭାବେ ପୁରାଣ ମାନ ରହିଛନ୍ତି ଏବଂ ପଞ୍ଚରାତ୍ରିକ ସବୁ ଶାସ୍ତ୍ର ସବୁ ରହିଛନ୍ତି, କିଛି ଶାସ୍ତ୍ର ରହିଛନ୍ତି ଆମେ ପଢ଼ିପାରିବା ଜୀବନରେ? ଯଦି ପଢ଼ିବା, ଯଦି 24 ଘଣ୍ଟା ଆମେ ପଢ଼ିବା ମଧ୍ୟ ଆମେ ପଢ଼ିପାରିବା ନାହିଁ, ଯଦି ପଢ଼ିବା ମଧ୍ୟ ଆମେ ଶେଷ କରିପାରିବା ନାହିଁ। ଏତେ ଶାସ୍ତ୍ର ରଚନା କରାଯାଇଛି, ଏ ମନୁଷ୍ୟ ସମାଜ ପାଇଁ କରାଯାଇଛି, ମନୁଷ୍ୟ ସମାଜ ପାଇଁ କରାଯାଇଛି। ତେଣୁ ଆମର ଯେଉଁ ଋଣ ରହିଛି 6ଟି ଋଣ, ତାହାଦେହରେ ଗୋଟିଏ ଋଣ ହେଉଛି ଋଷି ଋଣ। ଋଷିମାନେ ଏସବୁ ଶାସ୍ତ୍ରକୁ ଆମେ ପ୍ରଦାନ କରୁଛୁ କ'ଣ ପାଇଁ? ଆମେ ସବୁ ଜ୍ଞାନ ପ୍ରାପ୍ତ ହେବା, କେମିତି ଜୀବନଯାପନ କରିବା ତା ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ତେଣୁ ଆମେ ଏଇ 9 ନମ୍ବର ଶ୍ଳୋକରେ ଏଇ ଯେଉଁ ଏ କଥାଟି ନାରଦ ମୁନି ଯେତେବେଳେ ପଚାରିଲେ ନାରାୟଣ ଋଷିଙ୍କୁ, ସେ ମଧ୍ୟ ସିଧାସଳଖ ଉତ୍ତର ନ ଦେଇକିରି ଏଇ ସନନ୍ଦନ ଋଷି ଯେଉଁ ଉତ୍ତର ଦେଇଥିଲେ ସେ ଉତ୍ତରଟାକୁ ପ୍ରସ୍ତୁତ କରୁଛନ୍ତି। ତେଣୁ ଏହିଭଳି ଭାବରେ 3 ସ୍ଥାନରେ କଥା ଚାଲିଛି, ଏବଂ 4ର୍ଥ ସ୍ଥାନ ହେଉଛି ସେହି କଥାକୁ ସୁତ ଗୋସ୍ୱାମୀ କହୁଛନ୍ତି ସୌନକ ଆଦି ଋଷିମାନଙ୍କୁ ନୈମିଷାରଣ୍ୟରେ, ଏବଂ 5ମ କଥା ହେଉଛି, 5ମ ସ୍ଥାନ ହେଉଛି ଏଇ ଇସ୍କନ୍ ବୁର୍ଲା, ଇସ୍କନ୍ ବୁର୍ଲାରେ ଆମେ ସେ କଥାକୁ କହୁଛେ। ଆଗକୁ ଆପଣମାନେ ସୁଯୋଗ ଦେଇ ପ୍ରଦାନ କରିଛନ୍ତି, ଆମେ ସେ କଥା କହୁଛୁ। ଏ ବହୁତ ବଡ଼, ବହୁତ ବଡ଼ କ'ଣ ଶ୍ରୁତି ଶାସ୍ତ୍ର। ଶ୍ରୁତି ଶାସ୍ତ୍ର କହିଲେ ଜ୍ଞାନ ଘନ, ଭଗବାନଙ୍କର ଯେଉଁ ଅନେକ ଶକ୍ତି ରହିଛି ତା ଦେହରୁ ଗୋଟିଏ ଶକ୍ତି ହେଉଛି ଜ୍ଞାନ ଶକ୍ତି। ଭଗବାନଙ୍କର ତାଙ୍କ ଜ୍ଞାନ ଶକ୍ତିରେ ପ୍ରକାଶ ହେଉଛନ୍ତି ଏହି ଶ୍ରୁତି ଶାସ୍ତ୍ର, ବୈଦିକ ଶାସ୍ତ୍ର। ତେଣୁ ବୈଦିକ ଶାସ୍ତ୍ରକୁ ଅପୌରୁଷ ବୋଲି କୁହାଯାଏ। ଏଟା କୌଣସି ବ୍ୟକ୍ତି ରଚନା କରିନାହାନ୍ତି, ଭଗବାନ ନିଶ୍ୱାସରୁ ଯାହା ଦେଉଛନ୍ତି ଏ କଥା ଏଠି କୁହାଯାଉଛି। ଭଗବାନ ଅନ୍ୟ ଉପନିଷଦ ମଧ୍ୟ ବର୍ଣ୍ଣନା କରାଯାଇ ତାଙ୍କ ନିଶ୍ୱାସରୁ ଏହିସବୁ ଶାସ୍ତ୍ର, ଶ୍ରୁତି ଶାସ୍ତ୍ର ସବୁ ଆସିଛନ୍ତି। ବେଦ ଉପନିଷଦ, ବେଦ ଋଗ୍ବେଦ, ସାମବେଦ, ଯଜୁର୍ବେଦ ଇତ୍ୟାଦି ତାଙ୍କ ନିଶ୍ୱାସରୁ ଯାହା ଦେଉଛନ୍ତି। ଯେଉଁମାନେ ଭଗବତ ତତ୍ତ୍ୱକୁ ଜାଣନ୍ତି ନାହିଁ ସେମାନେ ଏଇଟା ବୁଝିପାରିବେ ନାହିଁ। ନିଶ୍ୱାସରୁ କେମିତି ଯାହା ଦେଉଛି, ନିଶ୍ୱାସରୁ ତ ଖାଲି ପବନ ଆସୁଛି ଆଉ କିଛି ନାହିଁ। ବହୁପାଳ ମହାରାଜ ବୁଝେଇ ଯାଇଛନ୍ତି, ଆମ ନିଶ୍ୱାସରେ ମଧ୍ୟ ବହୁତ ଅଣୁ ପରମାଣୁ ଜୀବାଣୁ ସବୁ ଆସୁଛନ୍ତି। ଜଣେ ଯେତେବେଳେ ଯେଉଁ କ'ଣ ଯେଉଁ କରୋନାରେ ସେସବୁ ବିଭିନ୍ନ ପ୍ରକାର ଜୀବାଣୁ ସେଇ ନାସିକାରେ ଆସି ପ୍ରବେଶ କରୁଥିଲା, ତେଣୁ ସବୁ ଘୋଡ଼େଇଲେ, ନାକୁ ଘୋଡ଼େଇଲେ, ଏ ଚାଲିଲା, ଏସବୁ ରହିଛି, ଆମେ ଦେଖିପାରୁନାହିଁ। ଆମ ନିଶ୍ୱାସରେ ଯଦି ଏଇଭଳି ଭାବରେ ସବୁ ଅଣୁ ପରିମାଣ ସବୁ ଜୀବାଣୁ ସବୁ ଆସୁଛନ୍ତି, ଭଗବାନ ନିଶ୍ୱାସରେ କାହିଁକି ନ ଆସିପାରିବେ? ଶାସ୍ତ୍ର ଭଗବାନ ହେଉଛନ୍ତି କ'ଣ, ଅଙ୍ଗାନି ଯଶ ସକାଳେ ଦୃଢ଼ବୃତ୍ତି ମାନନ୍ତି, ଯେକୌଣସି ଅଙ୍ଗରେ ସେ ଯେକୌଣସି କାର୍ଯ୍ୟ କରିପାରିବେ। ଭଗବତ ତତ୍ତ୍ୱକୁ ଯେ ଜାଣନ୍ତି ନାହିଁ ସେମାନେ ବୁଝିପାରିବେ ନା ଏଇଟାକୁ। ତେଣୁ କୁହାଯାଇଛି ଯାଅ ଭାଗବତ ପଢ଼ ବୈଷ୍ଣବର ସ୍ଥାନେ। ବୈଷ୍ଣବ କହିଲେ ଯେଉଁମାନେ ଭଗବାନ ପାଦ ପଦ୍ମରେ ଆଶ୍ରୟ ନେଇଛନ୍ତି, ଚୈତନ୍ୟ ମହାପ୍ରଭୁଙ୍କ ବିଶେଷ ଭାବରେ ଚୈତନ୍ୟ ଚରଣେ। ଆମର ସମ୍ପ୍ରଦାୟ ହେଉଛି ଚୈତନ୍ୟ ମହାପ୍ରଭୁଙ୍କ ସମ୍ପ୍ରଦାୟ, ବହୁତ ବଡ଼ ଭାଗ୍ୟର କଥା। ତେଣୁ ଏ ଯେଉଁ ରହିଛନ୍ତି ଆମେ କଥା, ବହୁତ କଥା ରହିଛି, କଥା କହିଲା ମାନେ ଚାଲି ବନ୍ଦ ହେବ। ତେଣୁ ଯାହା ନଅ ନମ୍ବର ଶ୍ଳୋକ ଯେଉଁ ଆଲୋଚନା କରୁଥିଲେ ଦଶ ନମ୍ବର ଶ୍ଳୋକରୁ ଆମେ ପାଠ କରିବା। ଦଶ ନମ୍ବର ଶ୍ଳୋକରେ କୁହାଯାଉଛି, ପ୍ରଳୟ କାଳରେ ଯାହାଙ୍କ ନିକଟରେ ବେଦ ସମୂହ ଅବସ୍ଥାନ କରନ୍ତି। ପ୍ରଳୟ କାଳ କହିଲେ ଏ ବ୍ରହ୍ମାଙ୍କର ଯେଉଁ ରାତ୍ରିର କଥା। ଚାରି ପ୍ରକାର ପ୍ରଳୟ ରହିଛି, ଚାରି ପ୍ରକାର ପ୍ରଳୟ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଚାରି ପ୍ରକାର ପ୍ରଳୟ ବିଷୟରେ ବର୍ଣ୍ଣନା କରାଯାଇଛି। ଇଏ ଗୋଟିଏ ହେଉଛି ନିତ୍ୟ ପ୍ରଳୟ। କ'ଣ ସେଇଟା ନା, ବ୍ରହ୍ମାଙ୍କର ଗୋଟିଏ ଦିନରେ ସ୍ୱର୍ଗଲୋକ ପର୍ଯ୍ୟନ୍ତ ପ୍ରଳୟ ହେଇଯାଏ, ଧ୍ୱଂସ ହେଇଯାଏ। ତେଣୁ ତା ଉପରେ ଆମେ ଯେଉଁ କହିଲେ ମହତ ଲୋକ ରହିଛି, ଜନଲୋକ ରହିଛି, ଏସବୁ ସେମାନେ ସବୁ ରହିଥାନ୍ତି, ସେଠି ଧ୍ୱଂସ ହୁଏ ନାହିଁ। ତେଣୁ ସେଠି କଥା କୁହାଯାଉଛି ଏ ପ୍ରଳୟ ସମୟରେ ବେଦ ସମୂହ ଯାହାଙ୍କ ନିକଟରେ ଅବସ୍ଥାନ କରନ୍ତି। ବେଦ ସମୂହ ଯାହାଙ୍କ ଠାରୁ ଆସିଥିଲେ ତାଙ୍କ ପାଖରେ ଅବସ୍ଥାନ କରନ୍ତି ବେଦ ସମୂହ। ବେଦ ସମୂହ ଯେଉଁ ରହିଛନ୍ତି ସେହି ଭଗବାନଙ୍କୁ ଦର୍ଶନ କରିବା ପାଇଁ ତୁମେ ଯେତେବେଳେ ଶ୍ୱେତଦ୍ୱୀପକୁ ଗମନ କରିଥିଲ ସେହି ସମୟରେ ଜନଲୋକବାସୀମାନଙ୍କ ମଧ୍ୟରେ ପରମବ୍ରହ୍ମଙ୍କ ପ୍ରକୃତ ବିଷୟରେ ଗୋଟିଏ ସୁନ୍ଦର ଆଲୋଚନା ଆରମ୍ଭ ହୋଇଥିଲା। ପ୍ରକୃତ ପକ୍ଷେ ତୁମେ ଏଠାରେ ମୋତେ ଯେଉଁ ପ୍ରଶ୍ନ କରୁଛ ସେହି ଏକା ପ୍ରଶ୍ନ ସେଠାରେ ଉଠିଥିଲା। ଆମେ ଏଇଟା କହିଦେଲେ ଆଗୁଆ ସବୁ ସେ କଥା, ଏଇଭଳିଆ ସୋର୍ସ ହେଉଛି ଏଇଟା। ମୂଳ ମୂଳ ବକ୍ତା ହେଉଛନ୍ତି ସନନ୍ଦନ କୁମାର, ଚାରି କୁମାରଙ୍କର ଜଣେ ଭାଇ ସନନ୍ଦନ କୁମାର, ଏବଂ ଶ୍ରୋତା ହେଉଛନ୍ତି ଅନ୍ୟ ଯେଉଁ ତିନି ଜଣ ରହିଛନ୍ତି, ସନତ କୁମାର। ସନନ୍ଦନ ବକ୍ତା ଆଉ ଅନ୍ୟ ତିନି ଜଣ ହେଉଛନ୍ତି ଶ୍ରୋତା। ବକ୍ତା ଆଉ ଶ୍ରୋତା ଯଦି ଏକ ସ୍ତରରେ ନ ହେବେ ତାହେଲେ କଥାର ଏତେ ରସ ଆସ୍ୱାଦନ କରିହେବ ନାହିଁ। ବକ୍ତା ବହୁତ ଉନ୍ନତ ସ୍ତରରେ ରହିଛନ୍ତି, ଶ୍ରୋତା କିଛି ବୁଝିପାରୁନାହାନ୍ତି। ଏବେ କଥା ଗୋଟେ କଥା ହେଉଛି ଓଡ଼ିଆରେ, କାଲା ଆଗରେ ମୂଳା ଚୋବେଇବା କଥା କ'ଣ ସେ ବୁଝିବ। ତେଣୁ ସୁଖଦେବ ଗୋସ୍ୱାମୀ ପରିକିତ ମହାରାଜ ଏକ ସ୍ତରର ଥିଲେ, କିନ୍ତୁ ଏକ ସ୍ତରରେ ଶ୍ରୋତାମାନେ ନଥିଲେ ମଧ୍ୟ ସେମାନେ ମଧ୍ୟ ଯେତେବେଳେ ଶ୍ରବଣ କରିବେ ସେମାନେ ସେହି ସ୍ତରକୁ ଯିବେ। ଆମକୁ ଗୋଟେ ସୁଯୋଗ ପ୍ରଦାନ କରାଯାଇଛି, ଆମେ ସବୁଠାରୁ ଟପ୍ମୋଷ୍ଟ ସ୍ତରକୁ ଯାଇପାରିବା ଏ କଥା ମାଧ୍ୟମରେ। ଆମେ ଏଇଟା କହିଛେ, ଆମେ ହେଉଛୁ ସବୁ ଭାଗବତ, ଏଇ ଯେଉଁ ଭାଗବତ ପାଠ କରୁଛେ ହେଉଛି ଗ୍ରନ୍ଥ ଭାଗବତ, ଆମେ ହେଉଛେ ସବୁ ଭକ୍ତ ଭାଗବତ। କିଏ କେଉଁ ସ୍ତରରେ ଅଛନ୍ତି, ସମସ୍ତଙ୍କୁ ପ୍ରଭୁପାଦ ମହାରାଜ ସୁଯୋଗ ପ୍ରଦାନ କରିଛନ୍ତି, ସମସ୍ତେ ସବୁଠାରୁ ଉନ୍ନତ ଭାଗବତ ସ୍ତରକୁ ଯିବେ, ଉତ୍ତମ ଭାଗବତ ସ୍ତରକୁ, ପରମ ଭାଗବତ ବା ମହାଭାଗବତ ସ୍ତରକୁ ଯିବେ। ମହାଭାଗବତ ସ୍ତରକୁ ଗଲେ ଆମେ ଏଇ ଭୌତିକ ଜଗତରୁ ଉଦ୍ଧାର ପାଇପାରିବା। ସମସ୍ତଙ୍କୁ ସୁଯୋଗ ପ୍ରଦାନ କରାଯାଏ। ପ୍ରଭୁପାଦ ମହାରାଜ ଆର ଉଦାହରଣ ଦିଅନ୍ତି, ଯେମିତି ଆମ୍ବ, ଆମ୍ବ ସେଦିନ ସରିଗଲା, କେଉଁଠି ମଧ୍ୟ ଆମ୍ବ ସେଦିନ ଚାଲିଛି, ଭୌତିକ ଜଗତ ଏଭଳି ସୃଷ୍ଟି କରିଛନ୍ତି ଭଗବାନ। ତେଣୁ ଯେଉଁ ରହିଛି ଆମ୍ବ, କଞ୍ଚା ଆମ୍ବ ରହିଛି, ପାଚିଲା ଆମ୍ବ ରହିଛି, କିନ୍ତୁ କଞ୍ଚା ଆମ୍ବ ହେଲେ ମଧ୍ୟ ସେଇ ଆମ୍ବ ଏକା, ସଷ୍ଟାଂଶ ଏକା, କିନ୍ତୁ ଆସ୍ତେ ଆସ୍ତେ ସେ ପାଚିବ, ପାଚିଲେ ବହୁତ ମିଷ୍ଟତା ପ୍ରାପ୍ତ ହେବ, ସେ ମିଠା ଆମ୍ବ। ତେଣୁ ଆମକୁ ସମସ୍ତଙ୍କୁ ସୁଯୋଗ ପ୍ରଦାନ କରିଛନ୍ତି ପ୍ରଭୁପାଦ ମହାରାଜ। ଏମିତି ନାହିଁ ଏମାନେ ସବୁ ମୂର୍ଖ ଗୁଡ଼ାକ, ଏମାନେ ସବୁ ଯାଇପାରିବେ ନାହିଁ, ଉନ୍ନତ ସ୍ତରକୁ ଯାଇପାରିବେ ନାହିଁ, ଏମାନେ ସବୁ ବହୁତ ବିଦ୍ୱାନ ବ୍ୟକ୍ତି, ଏମାନେ ଯାଇପାରିବେ ନା। ଭଗବାନ ଭକ୍ତି ହେଉଛନ୍ତି ଅହେତୁକି ଅପ୍ରତିହତା, କୌଣସି ହେତୁ ନଥିଲେ ମଧ୍ୟ ଜଣେ ଭକ୍ତି କରିପାରିବ। ସମସ୍ତଙ୍କୁ ସୁଯୋଗ ପ୍ରଦାନ କରାଯାଇଛି ଭଗବତ ଧାମକୁ ଯିବା ପାଇଁ, ଭଗବାନ ଚାହାନ୍ତି ଏଇଟା। ଭଗବାନ ଚାହାନ୍ତି ଆମେ ଭୌତିକ ଜଗତରେ ସବୁବେଳେ ପାଇଁ ଘୁରି ବୁଲିବା ନାହିଁ, କୋଉନାହାନ୍ତି କାଳରୁ ଆମେ ଘୁରି ବୁଲୁଛେ ଭୌତିକ ଜଗତରେ। ଅନ୍ତତଃ ପକ୍ଷେ ଆମେ ଯେତେବେଳେ ଇସ୍କନ ଭକ୍ତ ହେଉଛେ, ଆମକୁ ସୁଯୋଗ ପ୍ରଦାନ କରାଯାଇଛି ଏଇ ଭାଗବତ ଶ୍ରବଣ ମାଧ୍ୟମରେ ଆମେ ଭଗବତ ଧାମକୁ ଯିବା। ଏ ବହୁତ କଥା ରହିଛି, ଆମେ ଆଲୋଚନା କରିବା ନାହିଁ। ତେଣୁ ଏ ଶ୍ରବଣ ମାଧ୍ୟମରେ ଜଣେ ସେହି ସ୍ତରକୁ ଯାଇପାରିବ, ଜଣେ ଯେତେବେଳେ ଶ୍ରବଣ କରିବ ସେ ମଧ୍ୟ ଯୋଗ୍ୟ ହୋଇଯିବ କୀର୍ତ୍ତନ କରିବା ପାଇଁ। ଆମେ ମଧ୍ୟ ଗୋଟେ ସମୟରେ ଶ୍ରବଣ କରୁଥିଲୁ, ଆମେ ସେତେବେଳେ ଯେ ପୁରା ଟପ୍ମୋଷ୍ଟ ଥିଲୁ ତାହା ନୁହଁ, ଆମେ ମଧ୍ୟ ଶ୍ରବଣ କରୁଥିଲୁ, ଗୁରୁଦେବ କହୁଥିଲେ ଆମେ ଶ୍ରବଣ କରୁଥିଲୁ। ଏ ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ। ତେଣୁ ଯେଉଁମାନେ ଠିକ୍ ଭାବରେ ଶ୍ରବଣ କରିବେ ସେମାନେ ମଧ୍ୟ କୀର୍ତ୍ତନ କରିପାରିବେ, ଏଇଭଳି ଭାବରେ କଥା ରହିଛି। ତେଣୁ ଏଠି ଯେଉଁ କୁହାଯାଉଛି ଏଇ ପ୍ରଶ୍ନଟି କହୁଛନ୍ତି, ବଦ୍ରିକାଶ୍ରମରେ ମୂଳ କଥା ଚାଲିଛି ଜନଲୋକରେ, ସେକେଣ୍ଡ କଥା ହେଉଛି କ'ଣ ଯେଉଁ ବଦ୍ରିନାଥରେ, ସେଠି ନାରାୟଣ ଋଷି କହୁଛନ୍ତି, ନାରଦ ମୁନି କହୁଛନ୍ତି, ଥାର୍ଡ କଥା ହେଉଛି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଫୋର୍ଥ କଥା ଚାଲିଛି ସୁତ ଗୋସ୍ୱାମୀ ନୈମିଷାରଣ୍ୟରେ ସ୍ୱର୍ଣ୍ଣକାଦ୍ରୀ ସେମାନେ କହୁଛନ୍ତି, ଏଇଟା ହେଉଛି ଫିଫ୍ଥ କଥା। ଆମକୁ ସେ ସୁଯୋଗ ମିଳିଛି ସେ କଥା କହିବା। ଦେଖନ୍ତୁ ପରମ୍ପରା ଏବଂ ପରମ୍ପରା ପ୍ରାପ୍ତମ, ପରମ୍ପରାରେ କଥା ଆସୁଛି, ଭଗବାନ କଥା ପରମ୍ପରାରେ ଆସୁଛି। ଆମେ ସେ କଥା କହୁଥିଲେ ଯେଉଁ ପ୍ରଭୁପାଦ ମହାରାଜ ପ୍ରଶ୍ନ ପଚାରିଥିଲେ, ସେ କହିଲେ ସେମାନେ ଯାଇନାହାନ୍ତି, କାରଣ ଏଇଠି ସବୁ ଆମେ ଜାଣିପାରିବା, ସବୁ ଜ୍ଞାନ ପ୍ରାପ୍ତ ହୋଇପାରିବା। ବୈଦିକ ଭାଗବତମରେ ସବୁ ଜ୍ଞାନ ରହିଛି, ଏମିତିକି ସେଇଥିପାଇଁ ବ୍ୟାସଦେବ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ, ଏତେ ଶାସ୍ତ୍ର ରଚନା କଲେ, ବିଭିନ୍ନ ବେଦ ଉପନିଷଦ ପୁରାଣ ସବୁ ରଚନା କଲେ, ବେଦାନ୍ତ ସୂତ୍ରକୁ ରଚନା କଲେ, କିନ୍ତୁ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ଏଇ ଭାଗବତ ମୁଁ ଶାସ୍ତ୍ରକୁ ଯେତେ ରଚନା କଲେ ଆଜି ସବୁ ଜ୍ଞାନ ରହିଛି, ଦଶଟି ବିଷୟ ରହିଛି, ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେଇଟା କୁହାଯାଇଛି କ'ଣ କ'ଣ ସବୁ ବିଷୟ ରହିଛି। ତେଣୁ ଏଠି ସବୁ ଜ୍ଞାନ ଜଣେ ପ୍ରାପ୍ତ ହୋଇପାରିବ, ଏଇ ଭାଗବତ ସ୍ତରକୁ ଯାଇପାରିବ, ପରମ ଭାଗବତ ସ୍ତରକୁ ଯାଇପାରିବ, ମହାଭାଗବତ ସ୍ତରକୁ ଯାଇପାରିବ, ସମସ୍ତଙ୍କୁ ସୁଯୋଗ ଦିଆଯାଇଛି। ଯିଏ ଗ୍ରହଣ କରିବ ସେ ଯାଇପାରିବ, ଯିଏ ଗ୍ରହଣ ନ କରିବ ସେ ଯାଇପାରିବ ନା, ସେଥିପାଇଁ ଆଉ କାହାର ଦୋଷ କହି କହିବାନି। ତ କାହିଁକି ଆମେ ଇସ୍କନ ଯୋଗ ଦେଲୁ, କାହିଁକି ଆମେ ଉତ୍ତମ ଭାଗବତ ହେଲୁ ପାଇଲୁ ନାହିଁ, ସେଟା ଆମେ କାହାକୁ ଦୋଷ ଦେଇପାରିବା ନାହିଁ, ଆମର ଦୋଷ ସେଇଟା, ଆମେ ସେଇଟା ଗ୍ରହଣ କଲେ ନାହିଁ। ପ୍ରଭୁପାଦ ମହାରାଜ ସମସ୍ତଙ୍କୁ ସୁଯୋଗ ପ୍ରଦାନ କରିଛନ୍ତି ଉତ୍ତମ ସ୍ତରକୁ ଯିବା ପାଇଁ। ତେଣୁ ଏହିଭଳି ଭାବରେ କଥା ଚାଲିଛନ୍ତି, କଥାର ସ୍ରୋତ ଚାଲିଛି, କଥାର ସ୍ରୋତ ଚାଲିଛି। ତେଣୁ 11 ଶ୍ଳୋକରେ କହୁଛନ୍ତି, ଯଦିଓ ଏ ସମସ୍ତ ଋଷି ବେଦ ଅଧ୍ୟୟନ ଓ ତପଶ୍ଚର୍ଯ୍ୟାର ବିଷୟରେ ପ୍ରତ୍ୟେକ ପ୍ରତ୍ୟେକଙ୍କ ସହ ସମାନ ଥିଲେ ଏବଂ ଶତ୍ରୁ ମିତ୍ର ନିରପେକ୍ଷଜନ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଭାବରେ ଦର୍ଶନ କରୁଥିଲେ, ସେମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବକ୍ତା ରୂପେ ନିର୍ବାଚିତ କଲେ ଏବଂ ଅନ୍ୟମାନେ ଆଗ୍ରହୀ ଶ୍ରୋତା ହେଲେ। ଆମେ କହିଲୁ ଏଇଟା ସନନ୍ଦନ ହେଉଛନ୍ତି, ବ୍ୟାସ ଆସନରେ ବସି କଥା କହୁଛନ୍ତି, ଆଉ ତିନି ଭାଇ ଶୁଣୁଛନ୍ତି, ଆଉ ବେଶୀ ନାହାନ୍ତି ଶ୍ରୋତା ସେଠି ନାହାନ୍ତି। ଆମର ଆଜିର କଥା ପ୍ରସଙ୍ଗରେ ଯଦି କୁହାଯିବ, ଜଣେ ବକ୍ତାଙ୍କୁ କୁହାଯିବ ସାର୍ ଟିକେ ଆସିପାରିବେ କଥା କହିବେ, ଭାଗବତ ନା କେତେ ଲକ୍ଷ ଲୋକ ରହିଛନ୍ତି, ଏତିକି ଲକ୍ଷ ଲୋକ ରହିଲେ ଆମେ କଥା କହିବା, ଜଣେ ଦୁଇ ଜଣ ଅଛନ୍ତି ମାନେ ଆମେ କହିବୁ ନାହିଁ କଥା। କିନ୍ତୁ ଭଗବାନ ଯେତେବେଳେ କଥା କହୁଥିଲେ ଜଣେ ବକ୍ତା ଥିଲେ, ଜଣେ ଶ୍ରୋତା ଥିଲେ, ସେ ହେଉଛନ୍ତି ମହାଦେବହୂତି ଭଗବାନ କପିଳଦେବ କହୁଥିଲେ ଭାଗବତ ତୃତୀୟ ସ୍କନ୍ଧ 25-33 ଏ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 9 ଅଧ୍ୟାୟରେ ସାଂଖ୍ୟ ଯୋଗ ବିଷୟରେ କୁହାଗଲା ଏକମାତ୍ର ଶ୍ରୋତା ହେଉଛନ୍ତି ମା ଦେବହୂତି, ଆଉ କିଏ ଦ୍ୱିତୀୟ ବ୍ୟକ୍ତି ନାହାନ୍ତି। ଦେଖନ୍ତୁ ଏଇଭଳି ଭାବ କଥା ହେଉଛି ଏଇଭଳି ଭାବରେ। ତେଣୁ ଏଠି 3 ବକ୍ତା ରହି ଶ୍ରୋତା ରହିଛନ୍ତି, ବେଶୀ ନାହାନ୍ତି। ଏବଂ ନାରଦ ନାରାୟଣ ଋଷି ଯେତେବେଳେ କହୁଥିଲେ ସେଠି ଶ୍ରୋତା ଜଣେ ଥିଲେ, ଅବଶ୍ୟ ଅନ୍ୟମାନେ ଥାଇପାରନ୍ତି ସେଟାକୁ ଜାଣିନାହିଁ, କାରଣ ବଦ୍ରୀନାଥରେ ଅନ୍ୟମାନେ ଋଷିମାନେ ସବୁ ରହିଛନ୍ତି, ଜନଲୋକରେ ମଧ୍ୟ ଅନ୍ୟମାନେ ସବୁ ରହିଛନ୍ତି, ଜନଲୋକବାସୀମାନେ ମଧ୍ୟ ସେଇଠି ଥିଲେ, ସବୁ ଶ୍ରବଣ କରୁଥିଲେ। ଆଉ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଥିଲେ ସେଠି 60,000 ଋଷିମାନେ ଥିଲେ, ଏବଂ ସୁତ ଗୋସ୍ୱାମୀ ଯେତେବେଳେ କହୁଥିଲେ ସେଠି 88,000 ଋଷି ଥିଲେ। ଏଇଭଳି ଭାବରେ କଥା। ତେଣୁ ଏଠି କହୁଛନ୍ତି ଯଦିଓ ଚାରି କୁମାର ଏ ଭାଗବତ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସୃଷ୍ଟି ସମ୍ବନ୍ଧରେ ଯେତେବେଳେ ବର୍ଣ୍ଣନା କରାଯାଉଛି ସେତେବେଳେ କୁହାଯାଇଛି ଯେତେବେଳେ ବ୍ରହ୍ମା ସୃଷ୍ଟି କଲେ ପ୍ରଥମ ତାଙ୍କର ସନ୍ତାନ ହେଉଛନ୍ତି ଚାରି କୁମାର, ସନକ ସନାତନ ସନାତନ ସନତ କୁମାର, ଚାରି କୁମାର ପ୍ରଥମ ତାଙ୍କର ଚାରି ପୁତ୍ର ପ୍ରଥମେ ସୃଷ୍ଟି କଲେ। ସେ କୌଣସି ପତ୍ନୀଙ୍କର ଆଶ୍ରୟ ନ ନେଇକି ସୃଷ୍ଟି କଲେ, ଭଗବାନ ଯେଉଁଭଳି ଭାବରେ କୌଣସି ପତ୍ନୀଙ୍କ ଆଶ୍ରୟ ନ ନେଇକି ସୃଷ୍ଟି କଲେ ବ୍ରହ୍ମା ମଧ୍ୟ ସେଇଭଳି ଭାବରେ। କେତେଜଣ କହନ୍ତି ବ୍ରହ୍ମାଙ୍କର ପତ୍ନୀ ନାହାନ୍ତି, ଆଉ କେତେଜଣ କହନ୍ତି ବ୍ରହ୍ମାଙ୍କ ପତ୍ନୀ ଅଛନ୍ତି, ଏଇଭଳି ଗୋଟେ ରହିଛି ଗୋଟେ ଡିବେଟ୍ ଗୋଟେ ରହିଛି। ତେଣୁ ଯାହା ବି ହଉ ଯେ ବ୍ରହ୍ମା ଯେଉଁ ସୃଷ୍ଟି କଲେ ବିନା ପତ୍ନୀରେ ସୃଷ୍ଟି କଲେ, ତାଙ୍କ ପ୍ରଥମ ପୁତ୍ର ହେଉଛନ୍ତି ଚାରି କୁମାର, ସନକ ସନାତନ ସନାତନ ସନତ କୁମାର, ଏ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଚାରି କୁମାର ଇଏ ହେଉଛନ୍ତି ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର, ବିଭିନ୍ନ ଅବତାର ମାନ ବିଷୟରେ ଯେତେବେଳେ ଆମେ ଶୁଣୁଥିଲେ ସେତେବେଳେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଚାରି କୁମାରଙ୍କୁ ପ୍ରଥମ ଅବତାର ରୂପେ କୁହାଯାଇଛି। ପ୍ରଥମ ଅବତାର କୁହାଗଲା ଚାରି କୁମାର, ଇଏ ହେଉଛି ବ୍ରହ୍ମାଙ୍କର ପ୍ରଥମ ପୁତ୍ର ଚାରି ପୁତ୍ର। ତେଣୁ ତାଙ୍କର କେତେ ବୟସ ହେବ ଚିନ୍ତା କରନ୍ତୁ, ବ୍ରହ୍ମାଙ୍କର 50 ହେଇଗଲାଣି, ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି 432 ବର୍ଷ, ଏଇଭଳି ଭାବରେ ତାଙ୍କ ମାସ ବର୍ଷ ହେଇକି 50 ପୁରିକି 51 ଇଏ ଚାଲିଛି ତାଙ୍କର ଦ୍ୱିତୀୟ ପରାର୍ଦ୍ଧ, ବ୍ରହ୍ମାଙ୍କର ଦ୍ୱିତୀୟ ପରାର୍ଦ୍ଧ ଚାଲିଛି। ତେଣୁ ଆମେ ଚିନ୍ତା କରନ୍ତୁ ଚାରି କୁମାରଙ୍କର ବୟସ କେତେ ହେଇଥିବ, କେତେ କୋଟି କୋଟି ବର୍ଷ, କିନ୍ତୁ ତଥାପି ଏ ସବୁବେଳେ 5 ବାଳକ ରୂପରେ ରହିଛନ୍ତି, ଚାରି କୁମାର ସବୁବେଳେ 5 ବାଳକ ରୂପରେ ରହିଛନ୍ତି। କାହିଁକି ନା ସିଏ ବୟସକୁ ଗ୍ରହଣ କରୁନାହାନ୍ତି, ତାଙ୍କର ଶକ୍ତି ରହିଛି, ଏତେ ବର୍ଷ ହେଲେ ମଧ୍ୟ ବାଳକ ଭଳି ରହିଛନ୍ତି, ଉଲଗ୍ନ ରହିଛନ୍ତି, କୌଣସି ବସ୍ତ୍ର ପରିଧାନ କରୁନାହାନ୍ତି। କାରଣ କ'ଣ? କାରଣ ହେଉଛି ଏ ଯଦି ବୟସକୁ ଗ୍ରହଣ କରିବେ, ବୟସ ଯେତେବେଳେ ବଢ଼ିବ ସେତେବେଳେ ଯୁବକ ଅବସ୍ଥା ଆସିଯିବ, ସେତେବେଳେ କ'ଣ ସେତେବେଳେ ସ୍ତ୍ରୀ ପୁରୁଷ ଆକର୍ଷଣ ରହିଛି, ଏସବୁ ରହିଛି। ତେଣୁ ଛୋଟ ପିଲାର ସେସବୁ ଯୌନ ଚିନ୍ତା ନଥାଏ, ତାଙ୍କର ପିଲାମାନଙ୍କର ସେସବୁ ଯୌନ ଚିନ୍ତା ନଥାଏ, ସେମାନେ ବୁଝିପାରିବେ ନାହିଁ ସେସବୁ ଜିନିଷ, କିନ୍ତୁ ଯୁବକ ହେଇଗଲେ ସେସବୁ ଚିନ୍ତା ଆସିବ, ସେସବୁ ଚିନ୍ତା ଆସି ବିଭିନ୍ନ ପ୍ରକାର ଡିଷ୍ଟର୍ବାନ୍ସ କରିବ। ସେଥିପାଇଁ ଚାରି କୁମାର ସବୁବେଳେ ବାଳକ ଅବସ୍ଥାରେ ରହିଛନ୍ତି। ତେଣୁ ଆମର କୁହାଯାଏ ଯେଉଁମାନେ ଯୌନ ଚିନ୍ତାରେ ବ୍ୟତିବ୍ୟସ୍ତ ବିଭ୍ରାନ୍ତ ହେଇଯାଉଛନ୍ତି, ବ୍ୟତିବ୍ୟସ୍ତ ହେଇଯାଉଛନ୍ତି, ସେମାନେ ଚାରି କୁମାରଙ୍କୁ ସ୍ମରଣ କରିବେ, ସେମାନେ ଏଇ ଯୌନ ବିଭ୍ରାନ୍ତରୁ ମୁକ୍ତ ହେଇପାରିବେ, ଚାରି କୁମାରଙ୍କୁ ସ୍ମରଣ କଲେ। ଏସବୁ ରହିଛି, ଗୋଟେ ଶ୍ଳୋକ ଅଛନ୍ତି ମଧ୍ୟ ଭାଗବତମରେ, ଚାରି କୁମାର ଏ ଭଗବାନ ଜ୍ଞାନ ଶକ୍ତିର ଅବତାର। ଚାରି କୁମାରଙ୍କର ପ୍ରସିଦ୍ଧ ମନ୍ତ୍ର ହେଉଛି କ'ଣ ନା, ହରି ଶରଣମ୍ ଶ୍ରୀ ହରି ଶରଣମ୍ ହରି ଶରଣମ୍ ଶ୍ରୀ ହରି ଶରଣମ୍, ତାଙ୍କର ମନ୍ତ୍ର ହେଉଛି ଏଇଟା, ସବୁବେଳେ ଏଇ ମନ୍ତ୍ର ଉଚ୍ଚାରଣ କରନ୍ତି ହରି ଶରଣମ୍। ଚାରି କୁମାର ପୂର୍ବରୁ ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଧରେ, ଥରେ ଯାଇଥିଲେ ଚିତ୍ ଜଗତକୁ ଯାଇଥିଲେ, ବୈକୁଣ୍ଠ ଲୋକକୁ ଯାଇଥିଲେ, ବୈକୁଣ୍ଠ ଲୋକ ଯେତେବେଳେ ଯାଇଥିଲେ, ଏସବୁ କଥା ରହିଛି ଆମେ ଏତେ ଆଲୋଚନା କରିବା ନାହିଁ, ଖାଲି ଆମେ ଖାଲି କଥା ପ୍ରସଙ୍ଗରେ ଏତିକି କହିଦେବା, ଚାରି କୁମାର ବୈକୁଣ୍ଠ ଲୋକର ବର୍ଣ୍ଣନା କରାଯାଇଛି, ବ୍ରହ୍ମା ବର୍ଣ୍ଣନା କରୁଛନ୍ତି ଦେବତାମାନଙ୍କୁ, ତୃତୀୟ ସ୍କନ୍ଧରେ ଏସବୁ କଥା ଆସୁଛି। ତେଣୁ ଯେତେବେଳେ ଚାରି କ'ଣ ବୈକୁଣ୍ଠ ଲୋକର ଶୋଭାକୁ ଦେଖୁଛନ୍ତି, କିଛି ଶୋଭା ରହିଛି, ଆଉ ଭୌତିକ ଜଗତର ଶୋଭା ଦେଖି ଆମେ ଆଶ୍ଚର୍ଯ୍ୟ ହେଇଯାଉଛେ, ମୋହିତ ହେଇଯାଉଛେ, ଆଉ ଚିତ୍ ଜଗତ କଥା କ'ଣ କହିବା। ଆମର ଯେଉଁ ଭୌତିକ ଜଗତରେ ମଧ୍ୟ ବିଭିନ୍ନ ପ୍ରକାର ରହିଛି, ଶୋଭା ରହିଛି, ସ୍ୱର୍ଗ ଆଦି ଲୋକମାନଙ୍କରେ ନନ୍ଦନକାନନ ଇତ୍ୟାଦି ସବୁ ରହିଛି, ବହୁତ ଶୋଭା ରହିଛି, ବହୁତ ସୁନ୍ଦର ସୁନ୍ଦର ସବୁ ରହିଛି, ଏଇସବୁ ଶୋଭା ରହିଛି। ତେଣୁ ଏଇ ବୈକୁଣ୍ଠ ଲୋକର ଶୋଭା ଦେଖି ଯେତେବେଳେ ପହଞ୍ଚିଗଲେ ସପ୍ତମ ଗେଟ୍ରେ, ସେତେବେଳେ ଚାରି ଯେଉଁ ତାଙ୍କର ରହିଥିଲେ ଜୟ ବିଜୟ ଭଗବାନଙ୍କ ପାର୍ଷଦ ତାଙ୍କୁ ବାଧା ଦେଇଥିଲେ, କାହିଁକି ନା ଉଲଗ୍ନ ରହିଛନ୍ତି, ତେଣୁ ସେ ତାଙ୍କୁ ଅଭିଶାପ ଦେଇଥିଲେ। ଅଭିଶାପ ଯେତେବେଳେ ଦେଇଥିଲେ ସେହି ସମୟରେ ଭଗବାନ ଆସି ପହଞ୍ଚିଗଲେ, ସେ ଗେଟ୍ ପାର ହେଲେ ଭଗବାନ ରହିଛନ୍ତି, ଲକ୍ଷ୍ମୀ ଦେବୀଙ୍କ ସହିତ ବିଷ୍ଣୁ ଆସୁଛନ୍ତି। ତୃତୀୟ ସ୍କନ୍ଧ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏ ଚାରି କୁମାର ହେଉଛନ୍ତି କ'ଣ ନା ଜ୍ଞାନୀ। ଜ୍ଞାନୀ କହିଲେ ବ୍ରହ୍ମଚିନ୍ତନ କରିବେ, ସେମାନେ ବ୍ରହ୍ମଚିନ୍ତନ କରିବେ, ଭଗବାନଙ୍କ ରୂପକୁ ସେମାନେ ପସନ୍ଦ କରନ୍ତି ନାହିଁ, କିନ୍ତୁ ସେଇଠି ଯେତେବେଳେ ଭଗବାନଙ୍କ ରୂପକୁ ଦେଖିଦେଲେ, କେତେ ସୁନ୍ଦର ରୂପ ରହିଛି ଭଗବାନଙ୍କର। ଏଇ ଶ୍ଲୋକଟି ଅଛନ୍ତି, ତୃତୀୟ ସ୍କନ୍ଧ 15 ଅଧ୍ୟାୟରେ ଶ୍ଲୋକଟି ଅଛନ୍ତି, କହୁଛନ୍ତି ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସ୍ୱବିପରିଣ ଚକାର ତେଷାମ ସଂକ୍ଷେପେ ମକ୍ଷର ଜୁଷାମ ବିଚିତ୍ରତନ୍ୟ। ତସ୍ୟାରବିନ୍ଦ ଭଗବାନ ରୂପ ଦେଖୁଛନ୍ତି, ଯେଉଁଭଳି ଭାବେ ଦେଖୁଛନ୍ତି ସୁଖଦେବ ଗୋସ୍ୱାମୀ ସେହିଭଳି ଭାବେ ବର୍ଣ୍ଣନା କରୁଛନ୍ତି। ତସ୍ୟାରବିନ୍ଦ ନୟନସ୍ୟ ପ୍ରଥମେ ତାଙ୍କର ଚକ୍ଷୁକୁ ଦେଖୁଛନ୍ତି, କେତେ ସୁନ୍ଦର ରହିଛି ଅରବିନ୍ଦ ପଦ୍ମଭଳି ନୟନ, ଏବଂ ତାଙ୍କର ତାପରେ ଦେଖୁଛନ୍ତି ପାଦକୁ ଦେଖୁଛନ୍ତି, ସିଏ ମଧ୍ୟ ପଦ୍ମଭଳି ରହିଛି ପଦାରବିନ୍ଦ, ଏବଂ ଦେଖୁଛନ୍ତି ପାଦ ପଦ୍ମରେ ତୁଳସୀର ତୁଳସୀ ମକରନ୍ଦ ତୁଳସୀ ରହିଛି, ତୁଳସୀ ରଖାହେଇଛି ସେଥିରେ। ତେଣୁ ତାର ବାୟୁ ଯେତେବେଳେ ତୁଳସୀର ମକରନ୍ଦ ବାୟୁ ଯେତେବେଳେ ତାଙ୍କର ନାସିକାରେ ପ୍ରବେଶ କଲା, ସଂକ୍ଷଭ୍ୟମ ଅକ୍ଷର ଯୋଷା ଅପିଚିତ ତନ୍ୟୁ, ଯଦିଓ ସେ ଅକ୍ଷର ଯୋଷା ଥିଲେ, ଅକ୍ଷର ଯୋଷା କହିଲେ ବ୍ରହ୍ମ ଚିନ୍ତନ କରୁଥିଲେ, କିନ୍ତୁ ତାଙ୍କର କ୍ଷୋଭ ଆସିଗଲା, ତାଙ୍କ ଶରୀରରେ ବିକାର ମାନେ ବହୁତ ଅଷ୍ଟସାତ୍ତ୍ୱିକ ବିକାର ଆସିଗଲା, ତାଙ୍କର ଶରୀରରେ ତାଙ୍କ ହୃଦୟରେ ମନରେ ଆସିଗଲା, ଏତେ ଆକର୍ଷିତ ଭଗବାନ ପ୍ରତି ଆକର୍ଷିତ ହେଇଗଲେ, ଅକ୍ଷର ଯୋଷା ଆମ ବି ଚିତ୍ତତନ୍ୟ। ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର ଚିତ୍ର ମଧ୍ୟ କରିଛନ୍ତି, ଚାରି କୁମାର ଯେମିତି ତାଙ୍କ ପ୍ରଣାମ କରୁଛନ୍ତି, ଯେମିତି ତାଙ୍କୁ ତାଙ୍କର ଲେହନ କରୁଛନ୍ତି, ତାଙ୍କର ଶରୀର ଏଭଳି ରହିଛି ଭଗବାନ ଆଘ୍ରାଣ କରୁଛନ୍ତି, କେବଳ ଆଘ୍ରାଣ କରିକି ସେ ଭକ୍ତରେ ପରିଣତ ହେଇଗଲେ, ତା ପୂର୍ବରୁ ସେ ଥିଲେ ଜ୍ଞାନୀ ଥିଲେ, କେବଳ ଆଘ୍ରାଣ କରିକିରି ନାସିକା ତୁଳସୀର ଏଇ ପ୍ରସଙ୍ଗରେ କୁହାଯାଇଛି, ତୁଳସୀର ଯେଉଁ ରହିଛି ସ୍ମେଲ ରହିଛି ବା ସୁବାସ ରହିଛି, ବହୁତ ସୁବାସ ତୁଳସୀର, ଯେତେ ଫୁଲ ମାନ ଅଛନ୍ତି ତା ଦେହରେ ତୁଳସୀର ସୁବାସ ହଉ ସବୁଠୁ ଶ୍ରେଷ୍ଠ ସୁବାସ, ଆଉ ଶୁଣି ଶୁଙ୍ଘିକିରି ସେ ଭଗବାନ ଭକ୍ତରେ ପରିଣତ ହେଇଗଲେ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଆମର ଏଇଭଳି ଭାବରେ ବହୁତ ଉଦାହରଣ ରହିଛି, ଯେଉଁଠିକି ବ୍ରହ୍ମମାନେ ଜ୍ଞାନୀମାନେ ଯେଉଁମାନେ ବ୍ରହ୍ମଚିନ୍ତନ କରୁଥିଲେ ସେମାନେ ଭକ୍ତରେ ପରିଣତ ହେଇଛନ୍ତି, କିନ୍ତୁ ଏଭଳି କୌଣସି ଉଦାହରଣ ନାହିଁ ଯେଉଁଥିରେ କୁହାଯାଇଛି ଜଣେ ଭକ୍ତ ଜ୍ଞାନୀରେ ପରିଣତ ହେଇଛନ୍ତି, ଏଭଳି କୌଣସି ଉଦାହରଣ ନାହିଁ। କାରଣ ଜ୍ଞାନ ଜ୍ଞାନ ହେଉଛି ଭଗବାନ, ଯେଉଁ ବ୍ରହ୍ମ ହେଉଛନ୍ତି ଭଗବାନ ଶରୀରର ଅଙ୍ଗକାନ୍ତି, କିନ୍ତୁ ଭଗବାନ ହେଉଛନ୍ତି ପୂର୍ଣ୍ଣ, ତା ଭିତରେ ବ୍ରହ୍ମ ରହିଛି, ପରମାତ୍ମା ରହିଛି, ଏ ଭଗବାନ ମଧ୍ୟ ରହିଛନ୍ତି ପୂର୍ଣ୍ଣ। ତେଣୁ ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ମଧ୍ୟ ସେଇଭଳି ଭାବେ ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ଯେତେବେଳେ ଆମେ କାଲି କହୁଥିଲେ ବୋଧେ ଭାଗବତ ଆରମ୍ଭରେ ଏକଥା କହୁଥିଲେ, ଯେତେବେଳେ ଶୁଣିଲେ ଭଗବାନଙ୍କର କଥା ରୂପ ବର୍ଣ୍ଣା ଶୁଣିଲେ ଆକର୍ଷିତ ହେଇକି ଆସିଲେ, ଏସବୁ କଥା ରହିଛି ଆମେ କାଲି କହୁଥିଲେ ସେଇଟା। ତେଣୁ ଏଇଭଳି ଭାବରେ ଭଗବାନଙ୍କର ରହିଛି, ଭଗବାନ ହେଉଛି ପୂର୍ଣ୍ଣ, ଆଉ ଅନ୍ୟ ସବୁ ପରମାତ୍ମା ପୂର୍ଣ୍ଣ ନୁହନ୍ତି ବା ଯେଉଁ ବ୍ରହ୍ମ ପୂର୍ଣ୍ଣ ନୁହନ୍ତି, ପୂର୍ଣ୍ଣ ହେଉଛନ୍ତି ଭଗବାନ, ତାଙ୍କ ପାଖରେ ବ୍ରହ୍ମ ରହିଛନ୍ତି, ପରମାତ୍ମା ରହିଛନ୍ତି ଏବଂ ଭଗବାନ ସ୍ୱୟଂ ସେ ରହିଛନ୍ତି। ତେଣୁ ଏଇ ଚାରି କୁମାର ସେଠି କୁହାଯାଉଛି କି ଚାରି କୁମାର କଥା ପ୍ରସଙ୍ଗରେ ଆମେ କହିଦେଲେ, ଚାରି କୁମାରଙ୍କ ବିଷୟରେ ଏସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଭାଗବତରେ ସବୁ ବର୍ଣ୍ଣନା କରାଯାଇଛି ଚାରି କୁମାର। ତେଣୁ ଏ ଚାରି କୁମାର ଭିତରେ ସନାତନ ଋଷି 11 ନମ୍ବର ଶ୍ଳୋକରେ କହୁଛନ୍ତି, ଯଦିଓ ସେମାନେ ସବୁ ଏହିଭଳି ଭାବରେ ସମାନ ସ୍ତରର ଚାରି କୁମାର ସମାନ ତାଙ୍କର ସବୁ ରହିଛି, ଜ୍ଞାନ ବୁଦ୍ଧି ସବୁ ସବୁ ସମାନ ରହିଛି, କିନ୍ତୁ ତଥାପି ସନନ୍ଦନଙ୍କୁ ତାଙ୍କୁ ବକ୍ତା କରିକିରି ଅନ୍ୟମାନେ ସବୁ ଶ୍ରବଣ କରୁଛନ୍ତି। ଆମର ଆମର ଯେଉଁ ରହିଛି କ'ଣ, ଆମର ବୈଷ୍ଣବ ସଦାଚାର ହେଉଛି କ'ଣ ନା, ଜଣେ ଯଦି ଉନ୍ନତ ଭକ୍ତ ରହିଛନ୍ତି ସେ କଥା କହିବେ ଆଉ ଅନ୍ୟମାନେ ଶ୍ରବଣ କରିବେ। ଏ ଗୋଟେ ଭାଗବତ ଶ୍ଳୋକଟି ଅଛନ୍ତି, ସେ ଶ୍ଳୋକରେ ଏଇଟା କୁହାଯାଇଛି, ଯଦି ଉନ୍ନତ ବକ୍ତା ନାହାନ୍ତି ତାହେଲେ ଯଦି ଉନ୍ନତ ବକ୍ତା ଅଛନ୍ତି ସେ କଥା କହିବେ, ଯଦି ଉନ୍ନତ ବକ୍ତା ନାହାନ୍ତି ତାହେଲେ ସେ ଶ୍ରବଣ କରିବେ, ଆଉ ବକ୍ତା ନାହାନ୍ତି କି ଶ୍ରୋତା ନାହାନ୍ତି ସେ ସ୍ମରଣ କରିବେ ଭଗବାନ କଥା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏହିଭଳି ଭାବରେ ଜନଲୋକର କଥା ଆମେ ବର୍ତ୍ତମାନ କହିବା। ଜନଲୋକରେ ସନନ୍ଦନ ଋଷି କହୁଛନ୍ତି, ସନନ୍ଦନ ଋଷି କହୁଛନ୍ତି, ସନନ୍ଦନ ଉପାସ ଏହି ଶ୍ଳୋକ ଦୁଇଟି ଶ୍ଳୋକ ଅଛି, ଆମେ ଗୋଟିଏ ଶ୍ଳୋକ ଲେଖିଲେ ସେ କହୁଛନ୍ତି, ସ୍ୱ ସୃଷ୍ଟି ମିଦ ମାପିୟ ଶୟନ ସହଶକ୍ତି ବି ଭଗବାନ ଭଗବାନ ବର୍ତ୍ତମାନ ଶୟନ କରିଛନ୍ତି, ଶୟନ ନିଦ୍ରା ଜାଗ୍ରତ ହେଇନଥିବେ ଭଗବାନ, ଏଇ ଯେଉଁ ଚତୁର୍ମାସ ରହିଛି ଚାରି ମାସ ଶୟନ କରନ୍ତି, କିନ୍ତୁ ପୁରୁଷୋତ୍ତମ ମାସରେ ଭଗବାନ ପାଞ୍ଚ ମାସ ଶୟନ କରନ୍ତି। ଭଗବାନ ଶୟନ ହେଉଛି ଏଭଳି ଭାବେ, ତେଣୁ ଭଗବାନ ଶୟନ ହେଉଛି ଯୋଗ ନିଦ୍ରା। ଆମେ ଯେଉଁ ଶୟନ କରୁଛେ ସେଇଟା ହେଉଛି ତମଗୁଣରେ, ତମଗୁଣରେ ଅଧିକ ହେଲେ ଜଣେ ଶୟନ କରୁଛନ୍ତି, କିନ୍ତୁ ଭଗବାନ ଯେଉଁ ଶୟନ କରୁଛନ୍ତି ଯୋଗ ନିଦ୍ରା। ଏ ତିନି ଯେଉଁ ଅବସ୍ଥା ରହିଛି କ'ଣ, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଗୋଟେ ସ୍ୱପ୍ନ ଅବସ୍ଥା, ଗୋଟେ ହେଉଛି ନିଦ୍ରା ଗଭୀର ନିଦ୍ରା ଅବସ୍ଥା ସୁପ୍ତ ଅବସ୍ଥା, ଆର ଉର୍ଦ୍ଧ ହେଉଛି ସ୍ତର ହେଉଛି ଏଇ ସ୍ତର, ଏ ହେଉଛି ତୁରୀୟ ସ୍ତର, ଏ ହେଉଛି ଯୋଗ ନିଦ୍ରା ବା ସମାଧି। ଯୋଗ ନିଦ୍ରାରେ ଭଗବାନ ଶୟନ କରନ୍ତି, ସବୁକିଛି ଜାଣନ୍ତି ସେ, ଯୋଗ ନିଦ୍ରା ଥିଲେ ମଧ୍ୟ ସବୁକିଛି ଜାଣନ୍ତି। ତେଣୁ ଯେଉଁମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରନ୍ତି ସମାଧି ସ୍ତରକୁ ଯେଉଁମାନେ ଯାଆନ୍ତି ସେମାନେ ମଧ୍ୟ ସେହି ସ୍ତରର, ସମାଧି ସ୍ତର କହିଲେ ତୁରୀୟ ସ୍ତର ଏଇଟା। ତେଣୁ କୁହାଯାଏ ଭକ୍ତମାନେ ମଧ୍ୟ ସେହି ସ୍ତରରେ ଥାଆନ୍ତି, ଏଇଟା ଭକ୍ତିର ସ୍ୱାମୀ ସୁନ୍ଦର ଶ୍ରୀ ରୂପ ଗୋସ୍ୱାମୀ କହିଛନ୍ତି, ଇହା ଯସ୍ୟ ହରେର ଦାସେ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥାସୁ ଜୀବନମୁକ୍ତ ସ ଉଚ୍ୟତେ। ଯେଉଁମାନେ ଭଗବାନ ଭକ୍ତ, ଇହା ଯସ୍ୟ ହରେର ଦାସେ କର୍ମଣା ମନସା ଗିରା, ସେ ଯେକୌଣସି କର୍ମ କରନ୍ତୁ ବା ଯେକୌଣସି ମନରେ ଯେଉଁ ଚିନ୍ତା କରନ୍ତୁ ବା ବଚନ କୁହନ୍ତୁ, ନିଖିଳା ଆସୁ ଅବସ୍ଥା ଆସୁ, ସବୁ ଅବସ୍ଥାରେ ସିଏ ଜୀବନମୁକ୍ତ ସ ଉଚ୍ଚତେ, ସେମାନେ ଏଇ ତୁରୀୟ ସ୍ତରରେ ଥାଆନ୍ତି ଜୀବନମୁକ୍ତ ସ ଉଚ୍ଚତେ। ତେଣୁ ଏହା ଏଠି କହୁଛନ୍ତି, ସ୍ୱ ସୃଷ୍ଟମ ଇଦମ୍ ଆପିୟ, ଭଗବାନ ଏ ଭୌତିକ ଜଗତ ସୃଷ୍ଟି କରୁଛନ୍ତି, ଏଇ କଥାକୁ ଯଦି ଆମେ ଗ୍ରହଣ କରିଯିବା ଆମେ ସୃଷ୍ଟିର ରହସ୍ୟ ଜାଣିଯିବା, କିନ୍ତୁ ବୈଜ୍ଞାନିକମାନେ ଏଇଟା ଗ୍ରହଣ କରୁନାହାନ୍ତି, ସେମାନେ ଜାଣିପାରୁନାହାନ୍ତି ସୃଷ୍ଟି କେମିତି ହେଉଛି, ପରୀକ୍ଷା ଚାଲିଛି, ପରୀକ୍ଷା ବିଭିନ୍ନ ପ୍ରକାର ପରୀକ୍ଷା ଚାଲିଛି, ଏବଂ ପରୀକ୍ଷା କରି ଯେ ସେ ପହଞ୍ଚିଯିବେ ହଁ ଭଗବାନ ସୃଷ୍ଟି କରିଛନ୍ତି, ନା ତା ନୁହଁ, କାହିଁକି ବ୍ରହ୍ମା ସେଟା କହୁଛନ୍ତି। 100 କୋଟି ବର୍ଷ ଧରିକି ସେମାନେ ଏଇଭଳି ଭାବେ ପରୀକ୍ଷା କଲେ ମଧ୍ୟ ସେ ପହଞ୍ଚି ପାରିବେ ନାହିଁ, ଅନ୍ତିମ ସତ୍ୟ ପାଖରେ ପହଞ୍ଚି ପାରିବେ ନାହିଁ। ପନ୍ଥାସ୍ତୁ କୋଟି ସଦାବଦ୍ଧ ସମ୍ପ୍ରଗମ୍ୟ, ଏ ଶ୍ଳୋକଟି ରହିଛନ୍ତି ବ୍ରହ୍ମା ତାଙ୍କ ବ୍ରହ୍ମ ସଂଗୀତରେ କହିଛନ୍ତି, ବୁଝିପାରିବେ ନାହିଁ, ଆମେ ଗୋଟିଏ ସେକେଣ୍ଡରେ ବୁଝିଯିବା ସୃଷ୍ଟି ଏଇଭଳି ପାରିବେ, ଭଗବାନ କରୁଛନ୍ତି ସୃଷ୍ଟି। ଏଠି କହୁଛନ୍ତି ସ୍ୱ ସୃଷ୍ଟମ, ଭାଗବତ ପ୍ରମାଣ ବିଭିନ୍ନ ଯେଉଁ ପ୍ରମାଣ ରହିଛି ତା ଦେହରେ ଭାଗବତ ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ। ସାଧାରଣତଃ 4ଟି ପ୍ରମାଣ ରହିଛି, ଏ ଭାଗବତ ଗୋଟେ ଶ୍ଳୋକଟି ଅଛନ୍ତି, କ'ଣ ନା, ଶ୍ରୁତି ପ୍ରତ୍ୟକ୍ଷ ଐତିହ୍ୟ ଅନୁମାନ ପ୍ରମାଣ ସେ ଚତୁଷ୍ଟୟମ, ଏ 4ଟି ପ୍ରମାଣ ରହିଛି ଶ୍ରୁତି, ଏଠି କଥା କୁହାଯାଉଛି ଶ୍ରୁତି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ, ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ଶ୍ରେଷ୍ଠ ନୁହଁ, ଆମେ ସେଇଟା କହିଲେ ନା, ପ୍ରଭୁପାଦ ମହାରାଜ ଦେଖିଲେ କିନ୍ତୁ କହିଲେ ନା ସେମାନେ ଯାଇନାହାନ୍ତି, ସେ ପ୍ରତ୍ୟକ୍ଷ ପ୍ରମାଣକୁ ଗ୍ରହଣ କରୁନଥିଲେ, ଶ୍ରୁତି ପ୍ରମାଣକୁ ସେ ଗ୍ରହଣ କରୁଥିଲେ। ଯେଉଁମାନେ ଭକ୍ତ ସେମାନେ ଶ୍ରୁତି ପ୍ରମାଣକୁ ଗ୍ରହଣ କରିବେ, ନହେଲେ ଅନ୍ୟମାନେ ସେ ପ୍ରତ୍ୟକ୍ଷ ପ୍ରମାଣକୁ ଗ୍ରହଣ କରିବେ। ଏବଂ ଇତିହାସ ମଧ୍ୟ ସେଇଭଳି ଭାବେ ରହିଛି, ଇତିହାସ କହିଲେ ବୈଦିକ ଇତିହାସ ନୁହଁ, ଆମର ଯେଉଁ ମଡର୍ଣ୍ଣ ଇତିହାସ ସବୁ ରହିଛି, ସେ ଗୁରୁବାର ସବୁ ରହିଛି, ଏବଂ ଅନୁମାନ ଗୋଟେ ପ୍ରମାଣ ରହିଛି, ଅନୁମାନ ପ୍ରମାଣ ମଧ୍ୟ ଶ୍ରେଷ୍ଠ ପ୍ରମାଣ ନୁହଁ। ତେଣୁ ଶ୍ରେଷ୍ଠ ପ୍ରମାଣ ହେଉଛି ଶ୍ରୁତି ପ୍ରମାଣ। ତେଣୁ ଏଇ ଯେଉଁ ଶ୍ରୁତି ପ୍ରମାଣ ରହିଛି, ଏଇ ଶ୍ରୁତି ଭଗବାନ ନିଶ୍ୱାସରେ ଯାହା ଦେଉଛନ୍ତି, ଏଠି ସନାତନ ଋଷି କହୁଛନ୍ତି, ଆଙ୍କର କୌଣସି ଦୋଷ ନାହିଁ। ଦୋଷ ଚତୁଷ୍ଟ ରହିଛି, ବଦ୍ଧ ଜୀବର ଦୋଷ ଚାରୋଟି ଦୋଷ ରହିଛି, ଏମାନଙ୍କର କୌଣସି ଦୋଷ ନାହିଁ। ତେଣୁ ସନାତନ ଋଷି କହୁଛନ୍ତି ଯାହା କହିବେ ସତ୍ୟ, ତାଦେହରେ କୌଣସି ତ୍ରୁଟି ନାହିଁ। ତେଣୁ ଆମେ ଗ୍ରହଣ କରୁଛେ ବୈଦିକ, କାହିଁକି ଗ୍ରହଣ କରୁଛେ ଶାସ୍ତ୍ରକୁ? ଶାସ୍ତ୍ରକୁ ଆଖି ବୁଝି ଆମେ ଗ୍ରହଣ କରିପାରିବା, ହେଲେ କେଉଁ ତ୍ରୁଟି ନାହିଁ। କିନ୍ତୁ ଗୋଟିଏ ଅସୁବିଧା ହେଉଛି କ'ଣ ନା, ସବୁ ଶାସ୍ତ୍ର ଶାସ୍ତ୍ର ନୁହନ୍ତି, ସବୁ ଶାସ୍ତ୍ର କୁହାଯାଉଛି ମାନେ ଏଇଟା ଶାସ୍ତ୍ର ତା ନୁହଁ। ଆଉ ଶ୍ରୀମଦ ଭକ୍ତିଗରମ ନାରାୟଣ ସ୍ୱାମୀ ମହାରାଜ ଏ କଥାଟି କହୁଥିଲେ। ଆଉ ଓଡ଼ିଆରେ ଗୋଟେ କଥା ରହିଛି, ଓଡ଼ିଶାରେ ମା ମାନେ ମାର୍ଗଶ୍ରୀ ମାସରେ ଲକ୍ଷ୍ମୀପୁରାଣକୁ ପାଠ କରନ୍ତି। ଲକ୍ଷ୍ମୀପୁରାଣ ଗୋଟେ ଶାସ୍ତ୍ର, ମହାରାଜ କହିଲେ ନା ସେଇଟା ଶାସ୍ତ୍ର ନୁହଁ, ବିଭିନ୍ନ ପ୍ରକାର କାଳ୍ପନିକ ଶାସ୍ତ୍ର ସବୁ ରହିଛି ଏବଂ ମାୟାବାଦ ମସତ୍ ଶାସ୍ତ୍ର। ମାୟାବାଦ ଶାସ୍ତ୍ରକୁ ମଧ୍ୟ ସେମାନେ ମଧ୍ୟ ବେଦ ଉପନିଷଦକୁ କହନ୍ତି ମାୟାବାଦୀ ମାନେ, ସେମାନେ ମନଗଢ଼ା କଥା କହନ୍ତି ନାହିଁ, କିନ୍ତୁ ସେ ଶାସ୍ତ୍ରଟା ହେଉଛି ଅସତ୍ ଶାସ୍ତ୍ର, ମାୟାବାଦ ମସତ୍ ଶାସ୍ତ୍ର। କାହିଁକି ନା ଯେଉଁ ସେମାନେ ଯଦି ବେଦ ଉପନିଷଦରୁ କଥା କହୁଛନ୍ତି, କିନ୍ତୁ ବେଦ ଉପନିଷଦର ମୁଖ୍ୟ ଅର୍ଥକୁ ପ୍ରକାଶ ନ କରିକି ଗୌଣ ଅର୍ଥକୁ ସେ ପ୍ରକାଶ କରିଛନ୍ତି, ତେଣୁ ସେଟା ଅସତ୍ ଶାସ୍ତ୍ର। ତେଣୁ ଏହି ଭିତରେ ସବୁଥିରେ ରହିଛି, ସବୁଥିରେ ରହିଛି, କସସ ରହିବାକୁ ପଡ଼ିବ। ତେଣୁକରି ଇଏ ଯେଉଁ ରହିଛନ୍ତି କହୁଛନ୍ତି ସନାତନ କହୁଛନ୍ତି ଋଷି ସ୍ୱସୃଷ୍ଟ ମିଦମାପ୍ୟ, ସ୍ୱସୃଷ୍ଟ କହିଲେ ଭଗବାନ ଏ ସୃଷ୍ଟି କରିଛନ୍ତି। ଏଇଟାକୁ ଯଦି ଆମେ ଗ୍ରହଣ କରିଦେବା ଆମେ ଜାଣିଛୁ ସୃଷ୍ଟିର ରହସ୍ୟ, ବୁଝିଯିବା ଭଗବାନ ସୃଷ୍ଟି କରିଛନ୍ତି, ଆଉ କିଏ ସୃଷ୍ଟି କରିନାହାନ୍ତି, ମୂଳ ସୃଷ୍ଟିକର୍ତ୍ତା ହେଉଛନ୍ତି ଭଗବାନ, ଆଉ କେହି ସୃଷ୍ଟିକର୍ତ୍ତା ନୁହନ୍ତି। ବ୍ରହ୍ମାକୁ ଯଦି ସୃଷ୍ଟିକର୍ତ୍ତା ବୋଲି କୁହାଯାଉଛି, ଏ କଥା ପ୍ରଶ୍ନ ପଚାରିଥିଲେ ନାରଦ ମୁନି ଭାଗବତ ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଏ ପ୍ରଶ୍ନଟି ପଚାରିଛନ୍ତି ନାରଦ ମୁନି ବ୍ରହ୍ମାଙ୍କୁ, ତାଙ୍କର ପିତା ହେବେ, ପିତାଶ୍ରୀ ଆପଣ ସୃଷ୍ଟିକର୍ତ୍ତା, ପୁଣି କାହାର ଆପଣ ଧ୍ୟାନ କରୁଛନ୍ତି, ନାରଦ ପଚାରୁଛନ୍ତି। ତେଣୁ ବ୍ରହ୍ମା ସେ ପ୍ରଶ୍ନର ଉତ୍ତରରେ ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଏଇଟା ଏ ଶ୍ଳୋକଟି କହିଛନ୍ତି, ସେ କହୁଛନ୍ତି ନମସ୍ତୁଭ୍ୟଂ ଭଗବତେ ବାସୁଦେବା ଧିମହି ଜନ୍ମାୟା ଦୁର୍ଜୟା ମାଂ ବଦନ୍ତି ଜଗଦ୍ଗୁରୁ। ମୁଁ ସେହି ଭଗବାନଙ୍କୁ ମୋର ପ୍ରଣାମ ନିବେଦନ କରୁଛି ଯାହାଙ୍କ ମାୟାରେ ମୋହିତ ହେଇକିରି ମୋତେ ସମସ୍ତେ କହନ୍ତି ଜଗଦ୍ଗୁରୁ ବୋଲି। ମୁଁ ସୃଷ୍ଟିକର୍ତ୍ତା ନୁହଁ, ସୁଜାମି ତା ନିୟୁକ୍ତହଂ, ମୁଁ ଯେଉଁ ସୃଷ୍ଟି କରୁଛି ଭଗବାନ ମୋତେ ନିଯୁକ୍ତ କରିଛନ୍ତି। ଏଠି ଯେ ପୋଷ୍ଟ ବ୍ରହ୍ମା ପୋଷ୍ଟ ରହିଛି, ଯିଏ ଶହେ ଜନ୍ମ ଧରିକିରି ସ୍ୱଧର୍ମକୁ ପାଳନ କରିବେ ସିଏ ବ୍ରହ୍ମା ପଦ ପ୍ରାପ୍ତ ହେବେ। ଏଟା ଦ୍ୱିତୀୟ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ବ୍ରହ୍ମା କହୁଛନ୍ତି ନାରଦ ମୁନିକୁ। ତେଣୁ ଏଇ ଯେଉଁ ସୃଷ୍ଟି କରୁଛନ୍ତି ଭଗବାନ ସୃଷ୍ଟି କରୁଛନ୍ତି, ତେଣୁ ଯେତେବେଳେ ସ୍ୱସୃଷ୍ଟମ ଇଦ ମାପିୟ, ଯେତେବେଳେ ବ୍ରହ୍ମାଙ୍କର ରାତ୍ରି ହେଇଯାଉଛି ସେହି ସମୟରେ ଏ ଯେଉଁ ସ୍ୱର୍ଗଲୋକ ପର୍ଯ୍ୟନ୍ତ ପ୍ରଳୟ ହେଇଯାଉଛି, ପ୍ରଳୟ ପୟ ଦୁଇ ଜଳେ ଦୂତବାହାନ ସେ ବେଦମ, ଏଇଠୁ ଆରମ୍ଭ ହେଲା ଜୟଦେବ ଗୋସ୍ୱାମୀଙ୍କର ଦଶାବତାର ଯେଉଁ ରହିଛନ୍ତି ଏଇଟା ବର୍ଣ୍ଣନା କରିଛି, ପ୍ରଳୟ ପୟୋଧି ପ୍ରଳୟ ହେଇଗଲା ଏ ଭୌତିକ ଜଗତ ପୃଥିବୀରେ ମଧ୍ୟ ସେଭଳି ଭାବରେ। ବର୍ତ୍ତମାନ କୁହାଯାଉଛି ବୈଜ୍ଞାନିକମାନେ କହୁଛନ୍ତି 30% ସ୍ଥଳ 70% ଜଳ, କିନ୍ତୁ ସବୁବେଳେ ଏଇଟା ନଥିଲା, 70% ଜଳ ନଥିଲା, 100% ଜଳ ଥିଲା, କିନ୍ତୁ ଆସ୍ତେ ଆସ୍ତେ ସେ ଜଳ ସବୁ ହେଇକିରି 30% ବର୍ତ୍ତମାନ ସ୍ଥଳ ରହିଛି। କିନ୍ତୁ ଏଭଳି ସମୟ ଆସିବ ଯେତେବେଳେ 100% ଜଳ ହେଇଯିବ, ଆଉ ସ୍ଥଳ ରହିବ ନାହିଁ, ପ୍ରଳୟ ପ୍ରୟୋଗୀ ଜଳେ ପ୍ରଳୟ ଆସିଯିବ। ସେଇ ସମୟରେ ବିଭିନ୍ନ ପ୍ରକାର ପ୍ରଳୟ ରହିଛି, ତେଣୁ ଏଠି କହୁଛନ୍ତି ସ୍ୱସୃଷ୍ଟ ମିଦମ ଆପିୟ ଭଗବାନ, ଯେତେବେଳେ ପ୍ରଳୟ ହେଇଯାଉଛି ସ୍ୱର୍ଗଲୋକ ପର୍ଯ୍ୟନ୍ତ ଜଳରେ ହେଇଯାଉଛି, ଜଳରେ ପୂର୍ଣ୍ଣ ହେଇଛି ପ୍ରଳୟ, ତାକୁ ପ୍ରଳୟ ପୟୋଧି ବୋଲି କୁହାଯାଏ। ପ୍ରଳୟ ପୟୋଧି କହିଲେ ଜଳ, ପୟୋଧି କହିଲେ ସାଗର, ଜଳର ସାଗର, ପ୍ରଳୟ ଜଗଳ, ପ୍ରଳୟ ଜଳର ସାଗର। ତେଣୁ ଭଗବାନ ସେଟାକୁ ଆପିୟ ସମ୍ୟକ ପାଳନ କରିଦିଅନ୍ତି ଭଗବାନ, ଇଏ ଭଗବାନଙ୍କର ଭଗବାନଙ୍କର କ'ଣ ପାନୀୟ, ଭଗବାନଙ୍କୁ ପାନ କରୁଛନ୍ତି, ଇଏ ଭଗବାନ ପାନ ଏଇଭଳି ଭଗବାନ। ଏ ପ୍ରସଙ୍ଗରେ ଗୋଟେ କଥା ଆସେ ମନେ ପଡ଼ୁଛି, ଥରେ ଜଗନ୍ନାଥ ମନ୍ଦିରରେ ଜଣେ ବ୍ୟକ୍ତି ବହୁତ ଧନୀ ବ୍ୟକ୍ତି, ଧନର ଗର୍ବ ଥିଲା, ବହୁତ ବର୍ଷ ତଳର କଥା, କଣା ପଇସା ସବୁ ଚାଲୁଥିଲା, କୋଉଠି ଫୋଡ଼ି ସବୁ ଚାଲୁଥିଲା ସେଇ ସମୟର କଥା। ତେଣୁ ସେ ସମୟ ଆସିକିରି ସେ ପୁରୀକୁ ଆସି କହିଲେ, ପଣ୍ଡାମାନଙ୍କୁ କହିଲେ, ମୁଁ ଦେବି ଲକ୍ଷେ ଟଙ୍କା ଦେବି, ଆଉ ସେ ଲକ୍ଷେ ଟଙ୍କା ଏକ ସମୟରେ ଭଗବାନ ଭୋଗ ଲଗେଇବେ, ଏକାଥରେ ଭୋଗ ଲଗେଇବ, ଏକାଥରେ ଭୋଗ ଲଗେଇବ ଜଗନ୍ନାଥ। ଏଇଭଳି ଭାବରେ ବ୍ରାହ୍ମଣ ମାନଙ୍କ ଚିନ୍ତା ପଡ଼ିଗଲା ପଣ୍ଡାମାନଙ୍କର, ସେଇ ସମୟ ଦୁଇ ପଇସାର ଭୋଗ ମାନେ 56 ପୌଟି ଭୋଗ ଲାଗିଯିବ ଦୁଇ ପଇସା, ଲକ୍ଷେ ଟଙ୍କା ଦେବେ ସିଏ। ତେଣୁ ଯେତେବେଳେ ପଣ୍ଡାମାନେ ଯିଏ ରହିଛନ୍ତି, ଭଗବାନ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ, ଜଗନ୍ନାଥ ତାଙ୍କୁ କହିଲେ, କହିଲେ ତାଙ୍କୁ କୁହ ସେ ମୋତେ ଖାଇବା ପରେ ଅଲଗା ଦେବେ, ପ୍ରଥମେ ଖଣ୍ଡେ ପାନ ଦେବେ, ପାନ ଦେବେ, ତାପରେ ମୁଁ ଖାଦ୍ୟ ଗ୍ରହଣ କରିବି। କିଭଳି ପାନ ଦେବେ ନା ବିଡ଼ିଆ ପାନ ଦେବେ, ତା ଦେହରେ ଯେଉଁ ଚୂନ ଲାଗିବ ଇଏ ସାଧାରଣ ଚୂନ ଲାଗିବ ନାହିଁ, ଯେଉଁ ହାତୀର ଗଜ ଗଜମୁକ୍ତାରେ ଚୂନ, ଗଜମୁକ୍ତାରେ ଚୂନରେ ସେ ପାନକୁ ଖାଇବେ, ଭଗବାନ ଖାଇବେ ପାନ, ଭଗବାନ ପାନ ଏଭଳି ଭାବରେ। ତେଣୁ ଏ କଥା ଯେତେବେଳେ ଆସି କହିଦେଲେ, ସେ ଲୋକଙ୍କୁ କହିଲେ, ଧନୀ ବ୍ୟକ୍ତିଙ୍କୁ କହିଲେ, ଏଇଭଳି ଭାବରେ ଜଗନ୍ନାଥ କହୁଛନ୍ତି ତାଙ୍କ ଖଣ୍ଡେ ପାନ ଦିଅ, ତାପରେ ତା ଖାଇବା ପାଇଁ ଦେବାକୁ ଚିନ୍ତା କରିବା, ତାପରେ ତାଙ୍କର ମୁଣ୍ଡ ହେଇଗଲା। କେତେ ଗଜକୁ ମାରିଲେ ମୋତି ବାହାରିବ ତାର ଠିକଣା ଠିକଣା ନାହିଁ, ଏଇଭଳି ଭାବ। ତେଣୁ ଜଗନ୍ନାଥଙ୍କର ଶରଣ ଗଲେ, କ୍ଷମା ପ୍ରାର୍ଥନା କଲେ, ଜଗନ୍ନାଥ ଏଇଭଳି ଭାବେ ରହିଛି। ଆମର ଜଗନ୍ନାଥ ମନ୍ଦିରରେ ବହୁତ କଥା ରହିଛି, ବହୁତ ସଂସ୍କୃତି, ବହୁତ କଥା ରହିଛି ଜଗନ୍ନାଥଙ୍କର, କେତେ କ'ଣ ରହିଛି ଶାସ୍ତ୍ରରେ ଲିପିବଦ୍ଧ ହେଉଛି। ପ୍ରତିଦିନ ମଧ୍ୟ ଜଗନ୍ନାଥଙ୍କର ଲୀଳା ଚାଲିଛି, ପ୍ରତିଦିନ ଆମେ ଜୟ ଜଗନ୍ନାଥ ଟିଭିରେ ଦେଉଛି ସବୁ, କିଏ କିଭଳି ଭାବେ ଜଗନ୍ନାଥ ଅନୁଭୂତି ପ୍ରାପ୍ତ ହେଉଛନ୍ତି, ଭଗବାନ ଭକ୍ତଙ୍କର ଅନୁଭୂତି ରହିଛି, ଯଦି ଆଲୋଚନା କରାଯିବ ଶେଷ ହେବ ନାହିଁ, ଭଗବାନ ଏବଂ ଭକ୍ତଙ୍କର ଅନୁଭୂତି ରହିଛି। ତେଣୁ ଇଏ ଭଗବାନଙ୍କର ପାନୀୟ ହେଉଛି ଏଇଭଳି ଭାବରେ ପାନ କରିବେ, ସବୁକିଛି ପାନ କରିଦେଇପାରିବେ। ଏ ପ୍ରଳୟ ପ୍ରୟୋଜନ ଜଳକୁ ପାନ କରିଦେଲେ, ଆପିୟ ପାନ କରିଦେଲେ ଭଗବାନ, ଏବଂ ଶୟନମ ସହଶକ୍ତି ବି ଭଗବାନ ଏଇଭଳି ଭାବରେ ଶୟନ କରୁଛନ୍ତି। ଇଏ ଭଗବାନ, ଭଗବାନ ଭଗବତା, ଜନ୍ମ କର୍ମ ଚମେ ଦିବ୍ୟମ। ଯେଉଁମାନେ ଠିକ ଭାବରେ ବୁଝୁନାହାନ୍ତି, କଥା ଶୁଣୁନାହାନ୍ତି, ସେମାନେ ମନଗଢ଼ା କଥା ସବୁ କହୁଛନ୍ତି। ତତ୍ତ୍ୱଭ୍ରମ ରହିଛି ଆମର, ଯେଉଁ ରହୁଛି ଅନର୍ଥ ସବୁ ରହିଛି, ତା ଦେହରେ ଗୋଟେ ଅନର୍ଥ ରହୁଛି ତତ୍ତ୍ୱଭ୍ରମ। ଏଇ ଭଗବାନ କଥା ଶୁଣିଲେ ଆମର ଏସବୁ ଅନର୍ଥ ଦୂର ହେବ, ତତ୍ତ୍ୱଭ୍ରମ ଦୂର ହେବ, ଆମେ ତତ୍ତ୍ୱକୁ ଜାଣିବା। ସେଥିପାଇଁ କୁହାଗଲା କ'ଣ, ଜନ୍ମ କର୍ମ ଜମେ ଦିବ୍ୟମ ଏବଂ ଯେମିତି ତତ୍ତ୍ୱଧ, ତତ୍ତ୍ୱରେ ଯେଉଁମାନେ ଜାଣିବେ, ତତ୍ତ୍ୱା ଦେହଙ୍କୁ ପୁନର୍ଜନ୍ମ ନଈତି ମା ଆମେ ସୌର୍ଜୁନ, ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ତାଙ୍କୁ ଏହି ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ। ତେଣୁ କଥା ଶ୍ରବଣର କେତେ ଗୁରୁତ୍ୱ ଅଛି ଆମେ ସେଇଟା ସବୁବେଳେ ବାରମ୍ବାର କହୁଛୁ, ସେଇଟାକୁ କଥା ଶ୍ରବଣର ଏଭଳି ଗୁରୁତ୍ୱ ରହିଛି। ପ୍ରଭୁପାଦ ମହାରାଜ ଆମକୁ ସୁଯୋଗ ପ୍ରଦାନ କରିଛନ୍ତି ଶ୍ରବଣ କରିବା ପାଇଁ, ଏ ତତ୍ତ୍ୱଭ୍ରମ କେମିତି ଦୂର ହେବ, ଘରେ ଶୋଇକି ରହିଲେ ତତ୍ତ୍ୱଭ୍ରମ ଦୂର ହେବ ନା, କୋଟି କୋଟି ଜନ୍ମ ଚାଲିଗଲେ ମଧ୍ୟ ଦୂର ହେଇପାରିବ ନାହିଁ ଯଦି କଥା ନ ଶୁଣିବା। ତେଣୁ ଏଇଭଳି ଭାବରେ ଭଗବାନ ତତ୍ତ୍ୱ ହେଉଛି ଏଇଭଳି ଭାବରେ ଭଗବାନ ସହାୟନ କରୁଛନ୍ତି, ଏଇଭଳି ଭାବରେ ସମସ୍ତ ଜଳକୁ ପାନ କରିଦେଇ ସହାୟନ କରୁଛନ୍ତି। ଏବଂ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ଭାଗବତ ଚତୁର୍ଥ ସ୍କନ୍ଧରେ ଦୁର୍ବ ମହାରାଜ ଶ୍ଳୋକଟି କହିଛନ୍ତି, ନବମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଭଗବାନ ଏଇ ଭୌତିକ ଜଗତ ଯେତେବେଳେ ଧ୍ୱଂସ ପୂର୍ଣ୍ଣ ଧ୍ୱଂସ ହେଇଯାଉଛି, ପୂର୍ଣ୍ଣ ଯେତେବେଳେ ଧ୍ୱଂସ ହେଇଯାଉଛି, ଭଗବାନ ସେଇଟାକୁ ନିଜେ ଖାଦ୍ୟ ରୂପରେ ଗ୍ରହଣ କରିଦେଉଛନ୍ତି, ତମଙ୍କର ଭୌତିକ ତତ୍ତ୍ୱକୁ ଖାଇକିରି ସହାୟନ କରୁଛନ୍ତି ସେଠି, ସେଠି ମୋତେ କହିଛି ଏ ଶ୍ଳୋକଟି ଅଛନ୍ତି। ଭଗବାନଙ୍କ ଶୟନ ହେଉଛି ଏଇଭଳି ଭାବ, ଭଗବାନ ବର୍ତ୍ତମାନ ଶୟନ କରୁଛନ୍ତି, ପଞ୍ଚମ ମାସ ଚାଲିଛି, ଆଜିଠୁ ଆରମ୍ଭ ହେଲା ପଞ୍ଚମ ମାସ। ସେଥିପାଇଁ ଭକ୍ତମାନେ ଗୋଟିଏ ଗୋଟିଏ ବ୍ରତ କରନ୍ତି ଭଗବାନ ସନ୍ତୁଷ୍ଟ କରିବା ପାଇଁ, ଏ ବ୍ରତ କରାଯାଉଛି ଚାତୁର୍ମାସ, ଏଇଟା ପାଞ୍ଚ ମାସ ହେଇଗଲା, ଚତୁର୍ମାସ ଜାଗାରେ ପାଞ୍ଚ ମାସ ହେଇଗଲା, ପଞ୍ଚମାସ ହେଇଗଲା ଭଗବାନ ସନ୍ତୁଷ୍ଟ କରିବା ପାଇଁ ବ୍ରତ, କିଛି କିଛି ତ୍ୟାଗ କରିବା, ତ୍ୟାଗ ନ କଲେ କେମିତି ଭଗବାନ ପ୍ରାପ୍ତ ହେବା। ଯଜ୍ଞ ଦାନ ତପ କର୍ମ ନ ତ୍ୟାଜ୍ୟମ କାର୍ଯ୍ୟମେ ବତତ୍, ଯଜ୍ଞ ଦାନ ତପସ୍ୟ ପାବନାନି ମନୀଷିଣା, ବିଭିନ୍ନ ପ୍ରକାର ଯେଉଁ ଧର୍ମ ରହିଛି ତା ଦେହରୁ ତିନୋଟି ଯାଉଛି ମୁଖ୍ୟ, ଭଗବତ ଗୀତା 18 ଅଧ୍ୟାୟରେ କୁହାଯାଇଛି, ଯଜ୍ଞ ଦାନ ଏବଂ ତପ, ଏଇଟାକୁ କେହି ତ୍ୟାଗ କରିବା କଥା ନୁହଁ, ମନୀଷିଣାମାନ ମନୀଷୀମାନଙ୍କୁ ମଧ୍ୟ ଏ ତିନୋଟି ଜିନିଷ ପବିତ୍ର କରିଦିଏ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଏଠି ଭଗବାନ ସୁସୃଷ୍ଟମିଦମ୍ ଆପ୍ୟ ଶୟାନମ୍ ସହଶକ୍ତି ବି, ଭଗବାନଙ୍କର କେତେ ଶକ୍ତି ରହିଛି ଆଜି ପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି ଭଗବାନ ଶକ୍ତି କେତେ ରହିଛି। ଏ ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏସବୁଠି କହୁଛନ୍ତି, ବ୍ରହ୍ମା କହୁଛନ୍ତି ନାରଦକୁ, ଭଗବାନ ଶକ୍ତି କେତେ ରହିଛି ସେ ଗଣନା କରୁଛନ୍ତି। ଅନନ୍ତ ଦେବ 1000 ମୁଖରେ, ଗୋଟିଏ ମୁଖରେ ନୁହଁ, 1000 ମୁଖରେ ଭଗବାନଙ୍କର ଶକ୍ତିକୁ ଗଣନା କରୁଛନ୍ତି, ଆଜି ପର୍ଯ୍ୟନ୍ତ ସେ ସେହି ପାରୁନାହିଁ। ଏ କଥାଟି ମୁଁ ବହୁତ ଥର କହିଛି, ଯେତେବେଳେ ଯେଉଁ ଆଦିଦେବ ଅନନ୍ତ ଦେବ ଯେତେବେଳେ ଭୌତିକ ବ୍ରହ୍ମାଣ୍ଡକୁ ଧାରଣ କରୁଛନ୍ତି, ସେ ଭଗବାନ ପଚାରିଲେ, ପ୍ରଭୁ କେତେ ଦିନ ପର୍ଯ୍ୟନ୍ତ ମୁଁ ଏଇ ଭୌତିକ ବ୍ରହ୍ମାଣ୍ଡକୁ ଧାରଣ କରିବି, ନା ତମେ ମୋର ଗୁଣଗାନ କରୁଛ, ଗୁଣ ଯେତେବେଳେ ଶେଷ ହେଇଯିବ ସେତେବେଳେ ମୁଁ ଆଉ ଜଣଙ୍କୁ ପଠେଇବି, କିନ୍ତୁ ଆଜି ପର୍ଯ୍ୟନ୍ତ ଶେଷ ହେଇପାରୁନାହାନ୍ତି। ଏଇ ଗୋଟିଏ ପରମ୍ପରା, ଏଇ ଗୋଟିଏ ପରମ୍ପରା ଅନନ୍ତ ଦେବ, ଏଇ ଗୋଟିଏ ପରମ୍ପରା ସଂକର୍ଷଣ କହୁଛନ୍ତି, ଭଗବାନ କଥା କହୁଛନ୍ତି। ଏ ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ ପରମ୍ପରାଟି ବର୍ଣ୍ଣନା କରାଯାଇଛି, ଭାଗବତ ପରମ୍ପରା, ଅନେକ ପରମ୍ପରା ରହିଛି ଭାଗବତମର। ଆମେ କାଲି କେତୋଟି ପରମ୍ପରା କହିଥିଲେ, ଆଉ କେତୋଟି ପରମ୍ପରା କହିନଥିଲେ, ଇଏ ଗୋଟେ ପରମ୍ପରା ରହିଛି। ଏଇଠି ଯାଇକି ଚାରି କୁମାର ଶ୍ରବଣ କରିଥିଲେ, ଏଇ ଚାରି କୁମାର ଏଇଠି ଯେଉଁ ରହିଛନ୍ତି ସେଇଠି ଶ୍ରବଣ କରିଥିଲେ। ତାଙ୍କର ପରମ୍ପରାରେ ଆସୁଛନ୍ତି ମୈତ୍ରେୟ ମୁନି, ଯିଏକି କହୁଛନ୍ତି ବିଦୁରଙ୍କୁ କହୁଛନ୍ତି। ଏ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ସ୍କନ୍ଧରେ ମୈତ୍ରେୟ ବିଦୁର ସମ୍ବାଦ ରହିଛି। ଭାଗବତ ଶାସ୍ତ୍ର ଏଭଳି ରହିଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଆମେ କ'ଣ କହିବା। ତେଣୁ ସୟାନମ୍ ସହ ଶକ୍ତି ବି, ଭଗବାନ ସବୁ ଶକ୍ତି ତାଙ୍କ ପାଖରେ ରହିଛି, ଶକ୍ତି ଏବଂ ଭଗବାନ ଶକ୍ତିମାନ। ଆମେ ଶୁଣୁଥିଲେ ରାଧାଷ୍ଟମୀ, ଭଗବାନ ଶକ୍ତି, ସିଏ ଅନେକ ଶକ୍ତି ରହିଛି, ଭଗବାନଙ୍କ ଆନନ୍ଦ ଶକ୍ତି, ସିଏ ଲାଜିନୀ ଶକ୍ତି ଭଗବାନଙ୍କର। ଏହି ଭଗବାନଙ୍କ ଯେଉଁ ଶକ୍ତି ରହିଛି ତାକୁ ବିଶେଷ ଭାବରେ ତିନି ଭାଗରେ ବିଭକ୍ତ କରାଯାଉଛି। ଭଗବାନ ଯେଉଁ ଅନ୍ତରଙ୍ଗା ଶକ୍ତି ରହିଛି ତାକୁ ମଧ୍ୟ ତିନି ଭାଗରେ ବିଭକ୍ତ କରାଯାଇଛି। ସେ ହେଉଛି କ'ଣ ନା ସନ୍ଧିନୀ, ସମ୍ବିତ, ଲାହାଦିନୀ। ଲାହାଦିନୀ ଶକ୍ତି ହେଉଛନ୍ତି ରାଧାରାଣୀ, ସଦସ୍ୟ ସନ୍ଧିନୀ, ସନ୍ଧିନୀ ଶକ୍ତି ହେଉଛନ୍ତି ଭଗବାନ ବଳଦେବ, ଆମେ ଭଗବାନ ବଳଦେବଙ୍କ ଆବିର୍ଭାବରେ ସେଇଟା କହିଥିଲେ। ଏବଂ ଭଗବାନ ଜ୍ଞାନ ଶକ୍ତି ମଧ୍ୟ ରହିଛି, ଏ ହେଉଛି ସମ୍ବିତ ଶକ୍ତି ଭଗବାନଙ୍କର। ଏହିଭଳି ଭାବରେ ପରାଶ ଶକ୍ତି ବିବିଧେବ ଶୂୟତେ, ଭଗବାନଙ୍କର ଶକ୍ତି କେତେ ଯଦି କୁହାଯିବ ସେ ହେଇପାରିବ ନାହିଁ, ଭଗବାନ ନିଜେ ମଧ୍ୟ ଜାଣିପାରନ୍ତି ନାହିଁ ତାଙ୍କର କେତେ ଶକ୍ତି ରହିଛି। ଇ ଭଗବାନ, ଭଗବାନ ତତ୍ତ୍ୱ ହେଉଛି ଏଇଭଳି ଭଗବାନ ତତ୍ତ୍ୱ। ଆମକୁ କେତେ ସୁଯୋଗ ମିଳିଛି ଭଗବାନ ବିଷୟରେ ଶ୍ରବଣ କରିବା ପାଇଁ ବା ସ୍ମରଣ କରିବା ପାଇଁ ଶୁଣିବା ପାଇଁ, ସେ ଭଗବାନ, ସିଏ ଆନନ୍ଦ ଘନ ସିଏ। ତେଣୁ ଭଗବାନ ଶୟନ କରୁଛନ୍ତି ତାଙ୍କର ଶକ୍ତି ଚାଲିଯାଉଛନ୍ତି, ତା ନୁହଁ, ଶକ୍ତି ସହିତ ସେ ଶୟନ କରୁଛନ୍ତି ଭଗବାନ ସଶକ୍ତି ବି। ତଦନ୍ତେ ବୋଧୟାନ ଚକ୍ରୁ, ତଦନ୍ତେ କହିଲେ ଯେତେବେଳେ ଭୌତିକ ଜଗତ ଭଗବାନଙ୍କ ନିୟମ କରିଦେଇଛନ୍ତି, ଏଭଳି ନିୟମ କରିଦେଇଛନ୍ତି ଭଗବାନ, ଆମେ ଗୋଟେ ଦେଇଛନ୍ତି ହୃତ୍ପିଣ୍ଡ ଗୋଟେ ଦେଇଛନ୍ତି, ହାର୍ଟ ଗୋଟେ ଦେଇଛନ୍ତି ସମସ୍ତଙ୍କ ହୃଦୟରେ, ସବୁ ଜୀବମାନଙ୍କର ରହିଛି ସେ ହାର୍ଟ, ସବୁ ଜୀବଙ୍କର ରହିଛି, ରହୁଛି ହେଉଛି ନିର୍ଦ୍ଦିଷ୍ଟ ଏତିକି ସମୟ ସେ କରିବ, ହାର୍ଟବିଟ୍ ହେବ ଏତିକି ସଂଖ୍ୟକ, କେମିତି ଚାଲିଛି ଭଗବାନ ନିର୍ଦ୍ଦେଶରେ। ମଦ୍ଭୟାତ୍ ବାତ୍ ବାତ୍ ଓୟଂ ସୂର୍ଯ୍ୟସ୍ତପତି ମଦ୍ଭୟାତ୍ ବର୍ଷତିନ୍ଦ୍ରୋଧ୍ୟଗ୍ନି ମୃତ୍ୟୁସ୍ତରତି ମଦ୍ଭୟା, ଭଗବାନଙ୍କର ଆଜ୍ଞାରେ, ଭଗବାନ ଆଜ୍ଞାରେ ସବୁ ଚାଲିଛି। ହାର୍ଟ ଯେଉଁ ସୃଷ୍ଟି କରିଛନ୍ତି ସେ ଠିକ୍ ସମୟରେ ହାର୍ଟବିଟ୍ ହେଉଛି, ହାର୍ଟବିଟ୍ ଚାଲିଛି, କ'ଣ ବ୍ୟାଟେରୀ ଦେହ ଲାଗିଛି, ବ୍ୟାଟେରୀ ଚାଲୁଛି ନା, ବା ଇଲେକ୍ଟ୍ରି ଚାଲୁଛି ନା, ଭଗବାନଙ୍କର ଆଜ୍ଞାରେ ଚାଲୁଛି। ଏଇ ଭଗବାନ ଶକ୍ତି, ଏଇଭଳି ବା ଆମେ ଯେତେବେଳେ ସେ ହାତ ଦେବା ସେ ଭଗବାନଙ୍କୁ ଅନୁଭବ କରିବା, ଇଏ ଭଗବାନ ଶକ୍ତି, ଏଇଭଳି ରହିଛି। ଭଗବାନ ବୁଝିବା ପାଇଁ ବେଶୀ କଷ୍ଟ ନାହିଁ, ବହୁତ ସହଜରେ ଜଣେ ବୁଝିପାରିବ, ଭକ୍ତ ଯିଏ ବୁଝିପାରିବ, ଅଭକ୍ତକୁ କୋଟି କୋଟି ଜନ୍ମ କହିଲେ ମଧ୍ୟ ସେ ବୁଝିପାରିବ ନାହିଁ। ଯେମିତି ଆମର ହିରଣ୍ୟକଶିପୁ ବୁଝିପାରୁନଥିଲା, ପ୍ରହ୍ଲାଦ ମହାରାଜ ତାଙ୍କୁ ଯେତେ ବୁଝେଇଲେ ମଧ୍ୟ ସେ ଶୁଣୁନଥିଲା, ଏସବୁ କଥା ରହିଛି। ତେଣୁ ସହଶକ୍ତି ବି ତଦନ୍ତେ ଭଗବାନଙ୍କ ନିର୍ଦ୍ଦିଷ୍ଟ ନିୟମ ରହିଛି, ଏହି ନିୟମରେ ଭୌତିକ ଜଗତ ସୃଷ୍ଟି ହେବ, ପାଳନ ହେବ ଏବଂ ସଂହାର ହେବ। ତେଣୁ ଏସବୁ ତାଙ୍କର ଭକ୍ତମାନେ ସବୁ ଜାଣନ୍ତି, ଏ ଚାରି ଏ ଯେଉଁ ଶ୍ରୁତିମାନେ ସବୁ ଜାଣନ୍ତି। ତେଣୁ ତଦନ୍ତେ ବୋଧୟା ଚକ୍ରୁ ଭଗବାନ ଶୟନ କରିଛନ୍ତି, ଭଗବାନ କିଏ ଉଠେଇବ, ଭଗବାନ କିଏ ଉଠେଇବ, ଭଗବାନ ଶୟନ କରିଛନ୍ତି କିଏ ଉଠେ, ସବୁ ତ ବହୁତ ଧ୍ୱଂସ ହେଇଗଲା। ଏ ପ୍ରଶ୍ନଟି ପଚାରିଥିଲେ, ଏସବୁ କଥା ଆସୁଛି, ଏଇଟା ଚାରିକୁମାର ଏସବୁ ପ୍ରଶ୍ନ ପ୍ରଶ୍ନର ଉତ୍ତର ଦଉଛନ୍ତି। ତେଣୁ ଏ ଯେଉଁ ରହିଛନ୍ତି ଶ୍ରୁତିମାନେ, ଭଗବାନ ଭଗବାନ ଶୟନ କଲେ ମଧ୍ୟ ଶ୍ରୁତିମାନେ ଶୟନ କରୁନାହାନ୍ତି, ସେମାନେ ଜାଗ୍ରତ ରହୁଛନ୍ତି। ପ୍ରକୃତରେ ଶୟନଟା ହେଉଛି ଭୌତିକ ଜଗତରେ, ଭୌତିକ ଜଗତରେ ଶୟନଟା ହେଉଛି ଡିଷ୍ଟର୍ବାନ୍ସ, ଡିଷ୍ଟର୍ବାନ୍ସ କ୍ରିଏଟ୍ କରୁଛି ଭୌତିକ ଜଗତରେ ବିଭିନ୍ନ ପ୍ରକାର ଡିଷ୍ଟର୍ବାନ୍ସ ଭକ୍ତି କରିବାରେ। ତା ଦେହରୁ ଶୟନଟା ଗୋଟେ ଇଏ, ଯିଏ ଯେତେ ଉନ୍ନତ ତାଙ୍କର ଶୟନ ସେତେ କମ। ଆମେ ଶୁଣୁଥିଲେ ଭକ୍ତିବିନୋଦ ଠାକୁରଙ୍କର ଅଢ଼େଇ ଘଣ୍ଟା ଶୟନ କରୁଥିଲେ, ନିଦ୍ରାହାର ବିହାର କାହାଦି ବିଜିତ ଚାରିତ ଦିନ ଚା ଯଉ ଚାରି ଷଡ଼ ଗୋସ୍ୱାମୀ ମଧ୍ୟ ଏଇଭଳି ଭାବରେ, ତାଙ୍କର ଶୟନର ଆବଶ୍ୟକତା ନାହିଁ। ଶୟନ କେତେବେଳେ ଆସୁଛି ନା, ଯେତେବେଳେ ଭୌତିକ ସ୍ତରରେ ରହିଛି ସେତେବେଳେ ନିଦ୍ରାର ଆବଶ୍ୟକତା ରହିଛି, କିନ୍ତୁ ଜଣେ ଭୌତିକ ସ୍ତରରୁ ଯେତେବେଳେ ଉର୍ଦ୍ଧକୁ ଯିବ ସେଠି, ସେଥିପାଇଁ ଭୌତିକ ଜଗତରେ ଚିତ୍ ଜଗତରେ କୌଣସି ରାତ୍ରି ନାହିଁ, ଅନ୍ଧକାର ନାହିଁ, ସବୁବେଳେ ଆଲୋକ ରହିଛି। ନା ତଦ ଭାସତି ସୂର୍ଯ୍ୟ ନ ଶଶାଙ୍କ ନ ପାବକ, ଭୌତିକ ଜଗତରେ ସବୁବେଳେ ଆଲୋକ ରହିଛି, ଚିତ୍ ଜଗତରେ ସବୁବେଳେ ଆଲୋକ ରହିଛି। ଏସବୁ କଥା ଆମେ ବୁଝିପାରିବ ନାହିଁ ଚିତ୍ ଜଗତର କଥାକୁ। ତେଣୁ ଭଗବାନ ଆମର କୌଣସି ନିଦ୍ରାର ଆବଶ୍ୟକତା ନାହିଁ, ଆମର ରେଷ୍ଟ ଦରକାର ନାହିଁ। ଆମେ ଭକ୍ତି କରୁଛେ ମାନେ ସାତ ଦିନ ଛଅ ଦିନ କଲେ ଆମେ ଗୋଟେ ଦିନ ରେଷ୍ଟ ନେବା, ଭୌତିକ ଜଗତରେ ରେଷ୍ଟ ଦରକାର ହେଉଛି, କାରଣ ଶରୀର ସେଭଳି ଭାବରେ ରହିଛି। କିନ୍ତୁ ଭକ୍ତି ଯେଉଁ ହେଉଛି ଆତ୍ମାସ୍ତରର କଥା, ଆତ୍ମାର କୌଣସି ଦରକାର ନାହିଁ, ନିତ୍ୟ ନିତ୍ୟ ଭଗବାନଙ୍କର ସେବାରେ ନିଯୁକ୍ତ ରହିଛନ୍ତି, ସେ ନିତ୍ୟ ସେବା କରୁଛନ୍ତି ଭଗବାନଙ୍କର ନିତ୍ୟ। ଯେଉଁମାନେ ଯେତେ ଉନ୍ନତ ସେମାନଙ୍କ ସେବା ମଧ୍ୟ ସେହିଭଳି ଭାବରେ, ସେମାନେ ଶୟନ କରୁଥିଲେ ମଧ୍ୟ ସେମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ଆମେ ଶ୍ଳୋକଟି କହିଥିଲେ, ଏଇଟା ଦ୍ୱାଦଶ ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଏ ଶ୍ଳୋକର ଭାଷ୍ୟରେ ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ଯେଉଁ ଭକ୍ତମାନେ ଯେଉଁ ଶୟନ କରୁଛନ୍ତି ସେଇଟା ମଧ୍ୟ ଭକ୍ତି। ଏ ଶ୍ଳୋକଟି ହେଉଛନ୍ତି କ'ଣ ନା, କାୟେନ ବାଚା ମନସେ ଇନ୍ଦ୍ରିୟ ବା, ଏ ଶ୍ଳୋକର ଭାଷ୍ୟରେ ଏଇଟା କୁହାଯାଇଛି, ଭକ୍ତମାନେ ଯେଉଁ ଶୟନ କରୁଛନ୍ତି ସେଇଟା ମଧ୍ୟ ଭକ୍ତି, ଭକ୍ତମାନେ ଯେଉଁ ପାଇଖାନା ଯାଉଛନ୍ତି ସେଇଟା ମଧ୍ୟ ଭକ୍ତି। ଭକ୍ତମାନେ ଆମେ ସେଇଟା ମୂଳ ଶ୍ଳୋକରେ ନ କହିଲେ ସମସ୍ତଙ୍କର ଇଏ ହେବନି, ବିଶ୍ୱାସ ହେବନି। ଏଇଟା ଏକାଦଶ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି କୁହାଯାଇଛି, ନବଯୋଗେନ୍ଦ୍ର କହିଛନ୍ତି ରାଜା ନିମିକୁ, କାଇନ ବାଚା ମନସେ ଇନ୍ଦ୍ରିୟ ବୁଦ୍ଧ୍ୟାତ୍ମନା ବାନୁଶ୍ରୋତ ସ୍ୱଭାବ କରୋତି ଯଜ୍ଞ ସକଳ ପରସ୍ମୈ ନାରାୟଣାୟେତି ସମର୍ପୟେତ। ଏ କଥା ପଚାରୁଛନ୍ତି ନିମି, ପଚାରୁଛନ୍ତି କ'ଣ ଆମର କ୍ଷେମ କେମିତି ହେବ, ଅତ ଆତ୍ୟନ୍ତିକ କ୍ଷେମ ପୃଚ୍ଛାମ ଭବତ ନଗା, କେମିତି ମଙ୍ଗଳ ହେବ। ଏହି ପ୍ରଶ୍ନର ଉତ୍ତରରେ ଏ ନବଯୋଗେନ୍ଦ୍ର ଭିତରୁ ଯେ ଏଇଟା କିଏ କହିଛନ୍ତି, କବି କହିଛନ୍ତି ବୋଧେ, ପ୍ରଥମେ କବି କହିଲେ, ସେ କହୁଛନ୍ତି ଏଇ ଯେଉଁ ଶ୍ଳୋକଟି କହୁଛନ୍ତି, ଯାହା କରୁଛନ୍ତି ସବୁ ଭଗବାନଙ୍କୁ ଅର୍ପଣ କରିବା। ଏହି ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ମୂତ୍ର ପୁରୁଷୋତ୍ସର୍ଗ ମୁଖ ଖ୍ୟାଳନ ଦନ୍ତଧାବନ ସ୍ନାନ ଦର୍ଶନ ଶ୍ରବଣ କଥନ ଆଦି ବ୍ୟାପାର ଭକ୍ତି ଅଙ୍ଗାନି ଭବ୍ୟଭୂତି। ସେ ଯାହା କରୁଛନ୍ତି ମୂତ୍ର କଲେ ମଧ୍ୟ ସେ ଭଗବାନ ଭକ୍ତି କରୁଛନ୍ତି। ଆମର ଏଇ ପ୍ରସଙ୍ଗରେ ଗୋଟେ କଥା ଅଛି, ଆମର ଶିଶୁ ଗୌରବନ୍ଦ ସେ ମହାରାଜଙ୍କର ଶିଷ୍ୟ ଥିଲେ, ଆପଣମାନେ ଜାଣିଥିବେ, ସାଧୁପ୍ରଭୁ ସାଧୁପ୍ରଭୁ ଯେତେବେଳେ ଶରୀର ତ୍ୟାଗ କଲେ ସେ ମୂତ୍ରାଗାରରେ ଶରୀର ତ୍ୟାଗ କଲେ, ମୂତ୍ର ଯାଇଥିଲେ ସେ ଭଗବାନ ଭାବୁଛନ୍ତି ସେ ଯାଇଛନ୍ତି ମୂତ୍ର ଉତ୍ସର୍ଗ କରିବା ପାଇଁ, କିନ୍ତୁ ସେ ଆସୁନାହାନ୍ତି। ତେଣୁ ଦେଖିଲା ବେଳକୁ ଏହିଭଳି ଭାବରେ କଥା, ସେଇଠି ସେ ଶରୀର ତ୍ୟାଗ କଲେ। ଭକ୍ତମାନଙ୍କ ସବୁକିଛି ହେଉଛି ଭକ୍ତି ରହିଛି, ଏଇଟା ମୂତ୍ର ପୁରୁଷ ଏମିତିକି ପାଇଖାନା କଲେ ମଧ୍ୟ ସେଇଟା ଉତ୍ସର୍ଗ, ଏବଂ ମୁଖ ଖ୍ୟାଳନ ମୁଖ ଆମେ ଧୋଉଛେ, ମୁହଁ ଧୋଉଛେ, ଦାନ୍ତ ଘଷୁଛେ, ଏବଂ ସ୍ନାନ କରୁଛେ, ଦର୍ଶନ ଶ୍ରବଣ କଥନ ଆଦି ବ୍ୟାପାର ଭକ୍ତି ଅଙ୍ଗା, ଏସବୁ ଭକ୍ତି, ଭକ୍ତଙ୍କର ସବୁକିଛି ଭକ୍ତି। ଆମ ଚିତ୍ ଜଗତ କଥା କ'ଣ କହିବା, ଏ ଭୌତିକ ଜଗତରେ ଏଭଳି ରହିଛି ଚିତ୍ ଜଗତ କଥା, ଏ ଭୌତିକ ଜଗତରେ ଥିଲେ ମଧ୍ୟ ସେମାନେ ଭୌତିକ ଜଗତରେ ନଥାନ୍ତି, ସେମାନେ ଚିତ୍ ଜଗତରେ ଥାଆନ୍ତି। ତେଣୁ ଏଇଭଳି ଭାବରେ ତଦନ୍ତେ ବୋଧୟାନ୍, ସେଥିପାଇଁ ଶ୍ରୁତିମାନେ ତାଙ୍କୁ ଜାଗ୍ରତ କରନ୍ତି। ଉତ୍ତିଷ୍ଠ ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡ଼ଧ୍ୱଜ ଉତ୍ତିଷ୍ଠ କମଳାକାନ୍ତ ତୈଲୋକ୍ୟଂ ମଙ୍ଗଳଂ କୁରୁ। ଏଇଭଳି ଭାବେ ଜାଗ୍ରତ କରୁଛନ୍ତି ଭକ୍ତମାନେ। ଭଗବାନ ମଧ୍ୟ ସେଇଭଳି ଭାବରେ ଯେଉଁ ଆମର ମଙ୍ଗଳା ଆଳତିରେ ଭକ୍ତମାନେ ଭଗବାନ ଏଇଭଳି ଭାବେ ଜାଗ୍ରତ କରାନ୍ତି, ଭଗବାନଙ୍କୁ ଉତ୍ତିଷ୍ଠ ତାଙ୍କୁ ଜାଗ୍ରତ କରାନ୍ତି। ତେଣୁ ତାହାର ଲିଙ୍ଗେଇ ଶ୍ରୁତେ ପରମ, ତାହାର ଲିଙ୍ଗେଇ କହିଲେ ଏ ଶ୍ରୁତିମାନେ ତାଙ୍କର ଶକ୍ତି ବା ତାଙ୍କର ବିଷୟ, ତାଙ୍କ ବିଷୟରେ ଶ୍ରୁତିରେ ଆମେ ଜାଣିବା। ତାହାର ଲିଙ୍ଗେଇ ଭଗବାନ ବିଷୟରେ କେମିତି ଜାଣିବା, ତାଙ୍କର ଲକ୍ଷଣ କେମିତି ଜାଣିବା, ନା ଶ୍ରୁତି ମାଧ୍ୟମରେ। ତାହାର ଲିଙ୍ଗେଇ ଶ୍ରୁତେ ପରମ, ଏ ଶ୍ରୁତି ହେଉଛି ସାଧାରଣ ଶାସ୍ତ୍ର ନୁହଁ, ପରମ ଶାସ୍ତ୍ର, ଭଗବାନ ନିଶ୍ୱାସରେ ଯାହା ଦେଇଛନ୍ତି। ଆହୁରି ଗୋଟେ ଶ୍ଳୋକ ଆଉ ଅଧା ଥିଲା, ଆମେ ସମୟ ହେଇଗଲା, ଆମେ ଏଇଠି କଥା ବିଶ୍ରାମ ଦେବା। ଆମେ ପ୍ରଭୁଙ୍କୁ ଅନୁରୋଧ କରିବୁ ସେ ଦୁଇ ମିନିଟ ଭଗବାନ ନାମ କୀର୍ତ୍ତନ କରିକି ଆମେ ଜୟ ଶ୍ରୀମଦ୍ ଭାଗବତମ୍ କି।